भगवते वासुदेवाय ओम भगवते वासुदेवाय श्रीमद्भागवतम प्रथम स्कंद पंचम अध्याय श्लोक 27 तस्मिन् तदा लब्धरुचिर्महामुने तस्मिन् सदा लब्धरुचे महामते प्रियसवस्य स्खलितामतिर्मम प्रियसवस्य स्खलितामतिर्मम जयामि तत् सदसत्सु मायया जयामि तत् सदसत्सु मायया पश्ये मयि ब्रह्मणि कल्पितं परे पश्ये मयि ब्रह्मणि कल्पितं परे तस्मिन् सदा लब्धरुचिर्महामते प्रियश्रवस्य स्खलितामतिर्मम जयामि तत् सदसत्सु मायया पश्ये मयि ब्रह्मणि कल्पितं परे तस्मिन् सदा लब्धरुचिर्महामते प्रियश्रवस्य स्खलितामतिर्मम जयामि तत् सदसत्सु मायया पश्ये मयि ब्रह्मणि कल्पितं परे तस्मिन् सदा लब्धरुचिर्महामते प्रियश्रवस्य स्खलितामतिर्मम जयामि तत् सदसत्सु मायया पश्ये मयि ब्रह्मणि कल्पितं परे तस्मिन् सदा लब्धरुचिर्महामते प्रियश्रवस्य स्खलितामतिर्मम जयामि तत् सदसत्सु मायया पश्ये मयि ब्रह्मणि कल्पितं परे तस्मिन् सदा लब्धरुचिर्महामते प्रियश्रवस्य स्खलितामतिर्मम जयामि तत् सदसत्सु मायया पश्ये मयि ब्रह्मणि कल्पितं परे जयामि तत् सदसत्सुरुते प्रियश्रवस्य स्खलितामतिर्मम जयामि तत् सदसत्सु मायया पश्ये मयि ब्रह्मणि कल्पितं परे जयामि तदा लब्धरुचिर्महामते प्रियश्रवस्य स्खलितामतिर्मम जयामि तत् सदसत्सु मायया पश्ये मयि ब्रह्मणि कल्पितं परे तस्मिन् सदा लब्धरुचिर्महामते प्रियश्रवस्य स्खलितामतिर्मम जयामि तत् सदसत्सु मायया पश्ये मयि ब्रह्मणि कल्पितं परे हे महामुनि मुझे बड़े भगवत रसर मिष्टता टिके चाखी पारि ସେତେବେଳେ ତାଙ୍କର କଥା ଶ୍ରବଣର ଅଭିପ୍ସା ବା ଲାଳସା ପ୍ରବଳତମ ଏବଂ ଅଖଣ୍ଡ ହୋଇଉଠିଲା। ମୋର ଏ ସ୍ୱାଦ ବୃଦ୍ଧି ସଙ୍ଗେ ସଙ୍ଗେ ବୁଝିପାରିଲି ଯେ ଭଗବାନଙ୍କର ଏବଂ ମୋର ସ୍ୱରୂପ ଦିବ୍ୟ ଅଟେ, କିନ୍ତୁ ଅଜ୍ଞାନତାବଶତଃ ମୁଁ ସ୍ଥୂଳ ଏବଂ ସୂକ୍ଷ୍ମ ଆବରଣକୁ ମାନି ନେଇଥିଲି। ହରେ କୃଷ୍ଣ ପ୍ରସ୍ତଭକ୍ତ ସଦାନନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଆମର ଏ ପ୍ରସଙ୍ଗ ହେଉଛନ୍ତି ଭାଗବତ ପ୍ରକାଶ। କିଭଳି ଭାବରେ ଭାଗବତ ପ୍ରକାଶିତ ହୋଇଥିଲେ, ଆ ପୂର୍ବରୁ ଆମେ 8ଟି କଥା କହିଥିଲେ, ଆଜି ହେଉଛି ଅନ୍ତିମ ଦିବସ, ଆମେ ଆଜି ଶେଷ କରିବା କଥାକୁ। ଯଦିଓ ଆହୁରି ବହୁତ ଶ୍ଲୋକ ଅଛନ୍ତି, ଏ ପଞ୍ଚମ ଅଧ୍ୟାୟରେ 40ଟି ଶ୍ଲୋକ ଅଛନ୍ତି ଏବଂ ଷଷ୍ଠ ଅଧ୍ୟାୟ ରହିଛନ୍ତି ଏବଂ ସପ୍ତମ ଅଧ୍ୟାୟରୁ କିଛି, ଏସବୁକୁ ପଢ଼ିଲେ ଜଣେ ଜାଣିବ କେମିତି ଭାଗବତ ପ୍ରକାଶ ହେଉଛନ୍ତି। କିନ୍ତୁ ଆମେ ଆଜି ଯେତିକି ହେଇପାରିବ ଆଜି କଥାକୁ ବିଶ୍ରାମ ଦେବା, କାରଣ ଆମେ ଆଜି ଚାଲିଯାଉଛେ ମାୟପୁର, ତେଣୁ କାଲିଠୁ ଆମର ନର୍ମାଲ ଭାଗବତ କଥା ଆରମ୍ଭ ହେବ। ଆଜି ଅନ୍ତିମ ଦିବସର କଥାକୁ ଆପଣମାନଙ୍କୁ ସବୁ ସ୍ୱାଗତ ଜଣାଯାଉଛି। ଆମେ କହୁଛେ କିଭଳି ଭାବରେ ଆମେ ପ୍ରଥମ ଦିନ କହିଥିଲେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିକି ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ, ତେଣୁ ନାରଦ ମୁନି ଆସି ତାଙ୍କୁ ସବୁ ବତାଉଛନ୍ତି କ'ଣ ପାଇଁ ତାଙ୍କର ସନ୍ତୋଷ ପ୍ରାପ୍ତ ହୋଇପାରୁନାହାନ୍ତି, ଏ କଥା ଚାଲିଛି। ଏବଂ ନାରଦ ମୁନି ଯେଉଁ କଥା ସବୁ କହୁଥିଲେ ତାଙ୍କ ନିଜ ଜୀବନର ପୂର୍ବ ଇତିହାସକୁ ଆଲୋଚନା କରି ସେ କହୁଛନ୍ତି। ଆମେ ଗତକାଲି ଆଲୋଚନା କରୁଥିଲେ କିଭଳି ଭାବରେ ସେ ଜଣେ ଦାସୀଙ୍କର ପୁତ୍ର ଥିଲେ ଏବଂ ସେହି ସମୟରେ ଚତୁର୍ମାସରେ ବ୍ରହ୍ମବାଦୀମାନେ ଆସିଥିଲେ, ତାଙ୍କର କୃପାରୁ ସେ ଏହିସବୁ କଥା ବୁଝିପାରିଲେ, ତାଙ୍କର ସେବା କଲେ, ତାଙ୍କର ଉଚ୍ଚିଷ୍ଟ ସେବନ କଲେ, ଏହିଭଳି ଭାବରେ ତାଙ୍କର ଭକ୍ତିରେ ଅଗ୍ରଗତି ହେଲା। ଆମେ କହିଥିଲେ 11ଟି ସ୍ତର କହିଥିଲେ କାଲି ପର୍ଯ୍ୟନ୍ତ, କ'ଣ ନା ଯେଉଁ ଭକ୍ତିର ବିଭିନ୍ନ ସ୍ତର ରହିଛି, ଆ ଯେଉଁ ଶ୍ରଦ୍ଧା, ମହତ୍ କୃପା, ତାଙ୍କର ସଙ୍ଗ, ଏସବୁ ଯେଉଁ ରହିଛି ଏସବୁ ଗୋଟିଏ ପରେ ଗୋଟିଏ ହେଇକରି 26 ନମ୍ବର ଶ୍ଳୋକରେ ଆମେ ଆଲୋଚନା କରୁଥିଲେ ଆସକ୍ତି ସ୍ତରକୁ ସେ ଆସିଥିଲେ। ଆସକ୍ତି ସ୍ତର କହିଲେ ଆସକ୍ତି, ତାପରେ ଆସିଲେ 11 ସ୍ତରକୁ ଆସିଲେ, ସେଇଟା ହେଉଛି ଭାବସ୍ତର। ଆମେ ଗତକାଲି କହିଥିଲେ ଭାବସ୍ତରରେ 9ଟି କଥା ରହିଛି, 2ଟି କଥା ଆମେ ଭୁଲି ଯାଇଥିଲେ, 7ଟି କଥା କହିଥିଲେ। ଭାବସ୍ତର ବିଷୟରେ ଆମେ ଏତେ ଆଲୋଚନା କରିବା ନାହିଁ, 2ଟି ଯେଉଁ କଥାକୁ ଛାଡ଼ି ଦେଇଥିଲେ ସେ କଥାଟି କହିଦେବା। ସେଇଟା ହେଉଛି କ'ଣ ନା, ଗୋଟେ ହେଉଛି ଆଶାବନ୍ଧ, ଆଉ ଗୋଟେ ହେଉଛି ସମୁତ୍କଣ୍ଠା। ସବୁବେଳେ ସେମାନେ ଆଶା ରଖିବେ, ଭଗବାନ ଅବଶ୍ୟ ରଖିବେ, କୃଷ୍ଣ ବିଶ୍ୱାସ ପାଳନ, ଇଏ ହେଉଛି ଆଶାବନ୍ଧ, ଏବଂ ସବୁବେଳେ ଉତ୍କଣ୍ଠିତ ହୋଇକି ରହିଥିବେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ଉତ୍କଣ୍ଠା, ଆଶାବନ୍ଧ, ସମୁତ୍କଣ୍ଠା। ଏହିଭଳି ଭାବରେ 9ଟି ଭାବର ଲକ୍ଷଣ ଅଛି। କାଲି ଆମେ 7ଟି କଥା କହିଥିଲେ, ଆଉ 2ଟି ଆମେ ଭୁଲି ଯାଇଥିଲେ। ତେଣୁ ଏହିଭଳି ଭାବରେ ଯେଉଁମାନେ ଭାବସ୍ତରକୁ ଗଲେଣି, ଭାବସ୍ତର ହେଉଛି ପ୍ରେମର ପୂର୍ବସ୍ତର। ଏ ଭାବସ୍ତର କି କ'ଣ ନା, ଆମର ଯେଉଁ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ଜ୍ଞାନ ଅଛି, ସେ ସମ୍ବନ୍ଧ ଜ୍ଞାନକୁ ଆମେ ପ୍ରାପ୍ତ ହେବା। ଯେମିତି ଆମେ ବର୍ତ୍ତମାନ କଥା ହେଉଛେ ସେହିଭଳି ଭାବରେ ଯେଉଁମାନେ ଭାବସ୍ତରକୁ ଗଲେଣି ଭଗବାନଙ୍କ ସହିତ, ସେହିଭଳି ଭାବରେ ଭାବର ଆଦାନ ପ୍ରଦାନ ହୁଏ। ଆମର ଯେଉଁ ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି, 4 ପ୍ରକାର ସମ୍ବନ୍ଧ ରହିଛି ବୈକୁଣ୍ଠ ଚିତ୍ଜଗତରେ ବା ବୃନ୍ଦାବନରେ, ସେ ହେଉଛି କ'ଣ ନା, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ଏ 4 ପ୍ରକାର ସମ୍ବନ୍ଧ ଯେଉଁ ରହିଛି, 4 ଭାବ ଭକ୍ତି ଦିଆ ନାଚଂ ଭୁବନ, ମହାପ୍ରଭୁ ଏହି 4 ଭାବରେ ଭକ୍ତି ପ୍ରଦାନ କରିଥିଲେ। ଏହି ଭାବସ୍ତରକୁ ଗଲେ ଏ ଆମେ ଜାଣିପାରିବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ଏ ଭାବର କଥା, ଭାବର କଥା। ତା ପରସ୍ତର ହେଉଛି ପ୍ରେମ। 11 ସ୍ତର ପର୍ଯ୍ୟନ୍ତ ଗତକାଲି ଆମେ ଆଲୋଚନା କରିଥିଲେ, ତେଣୁ ଆଜିର ଶ୍ଳୋକରେ ଶୁଣିବା କେମିତି ସେ ପ୍ରେମକୁ ପ୍ରାପ୍ତ ହେଉଛନ୍ତି। ଏ ସାଧୁ ସଙ୍ଗରେ ଜଣେ ଭକ୍ତି ମାର୍ଗରେ ଅଗ୍ରସର ହେଲେ ଅନ୍ତିମ ସ୍ତର ହେଉଛି ପ୍ରେମ ସ୍ତର, ପଞ୍ଚମ ପୁରୁଷାର୍ଥ, କୃଷ୍ଣ ପ୍ରେମ, ସେଇ ପ୍ରଚ ପୁରୁଷାର୍ଥକୁ ସେ ପ୍ରାପ୍ତ ହେଲେ, ଏହି ଶ୍ଳୋକରେ ସେଇଟା କୁହାଯାଉଛି। କ'ଣ ସେ ଶ୍ଳୋକ ନା, ତସ୍ମିନ୍ କହିଲେ ସେହି ସମୟରେ, ଏଇ ଯେଉଁ ତାଙ୍କର ସେବା କଲେ, ତାଙ୍କୁ ଉଚ୍ଚିଷ୍ଟ ସେବନ କଲେ, ସେ ଭଗବାନଙ୍କ ନାମ ସବୁ ଗାନ କଲେ, ସେହି ସମୟରେ ତସ୍ମିନ୍ ସ୍ତଦା, ସେହି ସମୟରେ କ'ଣ ହେଲା ନା, ହେ ମହାମୁନି। ଏଠି ଆମର ଶ୍ରୀପାଦ ସିଦ୍ଧର ସ୍ୱାମୀ କହୁଛନ୍ତି ମହାମୁନି, କିନ୍ତୁ ଆମର ଭାଗବତ ମାନେ ପ୍ରଭୁପାଦ ମହାରାଜଙ୍କର ଭାରତରେ ଏଇଠି ଲେଖା ହେଇଛି ମହାମତେ ମତି ଏ ମୁନି ବୋଲି କୁହାଯାଉଛି। ଯାହା ହଉ କେଉଁଠି କ'ଣ ସବୁ ଟିକେ ଭେଦ ରହିଛି, ଯାହା ହଉ ମହାମତି ମହାମତେ ତେଣୁ ହେ ମହାମତେ ତଦା ସେହି ସମୟରେ କ'ଣ ହେଲା ତାଙ୍କର ନା ତସ୍ମିନ୍ ଲବ୍ଧ ରୁଚେ ଲବ୍ଧ ରୁଚେ। ଆଉ ପୂର୍ବରୁ ସେଇଟା କୁହାଯାଇଥିଲା ଯେ ରୁଚି କଥା କୁହାଯାଉଛି, ସେ ରୁଚି ହେଉଛି କ'ଣ ନା ଭାବ ରତି, ରୁଚି ହେଉଛି ରତି, ରତି ଅର୍ଥ ହେଉଛି ଭାବ। ଭାବ କହିଲେ ସେଇ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, ଗୋଟେ ହେଉଛି ସମ୍ବନ୍ଧ, ଗୋଟେ ହେଉଛି ଅଭିଧେୟ, ଗୋଟେ ହେଉଛି ପ୍ରୟୋଜନ। ତେଣୁ ସମ୍ବନ୍ଧ ଜ୍ଞାନ ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ଜ୍ଞାନ ଅଛି ଆମେ ଭୁଲିଯାଇଛେ, କିନ୍ତୁ ସେଇ ଭାବ ସ୍ତରକୁ ଗଲେ ଆମର ଭଗବାନ ସହିତ ସମ୍ବନ୍ଧ ଜ୍ଞାନ ଆମେ ଜାଣିପାରିବା। ନାରଦ ମୁନି ସେଇଟା ଜାଣିପାରିଲେ, ଭଗବାନ ସହିତ ସମ୍ବନ୍ଧ ଯେଉଁ ରହିଛି ସେଇଟା ଜାଣିଲେ। ତେଣୁ ସେହି ସମୟରେ ଲବ୍ଧ ରୁଚେ କହିଲେ ସେହି ଭାବକୁ ମୁଁ ପ୍ରାପ୍ତ ହେଲି, ଲବ୍ଧ ରୁଚେ ମହାମତେ ହେ ମହାମତି। ଏ ପଦ୍ୟା ଗଦ୍ୟ ଆକାରରେ ଲେଖାଯାଇଛି, ଏ ପଦ୍ୟ ଆକାରରେ ଲେଖାଯାଇଛି, ଗଦ୍ୟ ଆକାରରେ ସେଇଟା ଅନ୍ୱୟ କୁହାଯାଏ। ଅନ୍ୱୟରେ ତାର ସବଜେକ୍ଟ ପ୍ରେଡିକେଟ୍ ଅଲଗା ଅଲଗା କରି ଆମେ ସେଇଟା କୁହାଯାଏ ଗଦ୍ୟ ଆକାରରେ। ତେଣୁ ଗଦ୍ୟ ଆକାରରେ ଅନ୍ୱୟରେ ସେଇଟା ବର୍ଣ୍ଣନା କରାଯାଇଛି, ହେ ମହାମୁନେ ତଦା ତସ୍ମିନ୍ ଲବ୍ଧ ରୁଚେ ପ୍ରିୟ ଶ୍ରବସ୍ୟ ମେ ଅସ୍ଖଳିତ ମତି ଅଭବତ୍। ପ୍ରିୟ ଶ୍ରବ ଭଗବାନ ହେଉଛନ୍ତି ପ୍ରିୟ ଶ୍ରବ, କାହିଁକି ନା ତାଙ୍କର ଶ୍ରବଣଟା ବହୁତ ପ୍ରିୟ ଲାଗିବ, ଭଗବାନ କଥା ପ୍ରିୟ, ପ୍ରିୟ କଥା ଶୁଣିବା ପାଇଁ ସେମାନେ ଚାହାନ୍ତି। ଆମର ପ୍ରିୟ ଅଲଗା ଅଛନ୍ତି, ସେଥିପାଇଁ ତାଙ୍କର କଥା ଆମେ ଶୁଣିବା ପାଇଁ ଚାହୁଁଛେ, କିନ୍ତୁ ଯେତେବେଳେ ଭଗବାନ ଆମର ପ୍ରିୟ ହେଇଯିବେ ସେତେବେଳେ ଆମେ ତାଙ୍କ କଥା ଶୁଣିବା ପାଇଁ ଚାହିଁବା, ଅନ୍ୟ କଥା ଶୁଣିବା ପାଇଁ ଚାହିଁବା ନାହିଁ। ପ୍ରିୟ ଶ୍ରବର ଅର୍ଥ ହେଉଛି ଏଇଟା, ପ୍ରିୟ ଶ୍ରବ ତାଙ୍କ କଥା ଶୁଣିବା ପାଇଁ କେତେ ଆନନ୍ଦ ନ ଲାଗିବ, ପ୍ରିୟ ବ୍ୟକ୍ତି ସେ, ସମସ୍ତେ ପ୍ରିୟ ବ୍ୟକ୍ତିଙ୍କର କଥା ଶୁଣିବା ପାଇଁ ଭଲ ପାଆନ୍ତି, କିନ୍ତୁ ପ୍ରିୟ ବ୍ୟକ୍ତି କିଏ ସେଇଟା ଜାଣିପାରନ୍ତି ନାହିଁ। ଏ ଭୌତିକ ଜଗତରେ ସେମାନେ ଖୋଜି ବୋଲନ୍ତି ଇଏ ଆମର ପ୍ରିୟ ବୋଲି, ପିତା ପୁତ୍ର ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ ଇତ୍ୟାଦି ସମ୍ବନ୍ଧ ରହିଛି ଏମାନେ ଆମର ପ୍ରିୟ ବୋଲି ଭାବନ୍ତି, ତେଣୁ ତାଙ୍କ କଥା ଶୁଣିବାକୁ ଭଲ ଲାଗେ, ବା ନ୍ୟୁଜ୍ ଶୁଣିବାକୁ ଭଲ ଲାଗେ, ବା ଅନ୍ୟ ସବୁ କଥା। କିନ୍ତୁ ଭଗବାନ ଯେତେବେଳେ ଜଣଙ୍କ ପ୍ରିୟ ହେଇଯାଆନ୍ତି ତାଙ୍କ କଥା ଶୁଣିବା ପାଇଁ ସେ ଭଲ ଲାଗିବ ତାଙ୍କୁ, ପ୍ରିୟ ଶ୍ରବ ସେ ହେଉଛି ପ୍ରିୟ ଶ୍ରବ ସି ତାଙ୍କ ବିଷୟରେ ଅସ୍ଖଳିତା ମତି ଅଭବତ୍। ମୋର ମନ ମତି କହିଲେ ମନ, ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ମନଟାକୁ ଆମେ ସେଇ ସ୍ତରକୁ ନେବା, ମନଟା ହେଉଛି ସବୁକିଛି, ମନ ଆମକୁ ଭଗବତ ଧାମକୁ ନେବ, ପୁଣି କ'ଣ ଯେଉଁ ରହିଛି ହେଲ୍କୁ ନେଇଯିବ ବା ନର୍କକୁ ନେଇଯିବ ମନ। ମତି କହିଲେ ମନ, ମନଟାକୁ ଆମେ କିଭଳି ବ୍ୟବହାର କରୁଛେ, ଆମେ ମନର ବଶରେ ରହିଛେ ନା ଆମକୁ ଆମେ ମନକୁ ବଶରେ ରଖିଛେ। ଏ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ମନକୁ ନିଜ ବଶରେ ରଖିବା, ମନର ବଶର ଆମ ହେବା ନାହିଁ, ମନଟା ଆମର ଅଧୀନ ରହିବା କଥା। ମନର ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି, ବୁଦ୍ଧିର ଉର୍ଦ୍ଧ୍ୱରେ ହେଉଛନ୍ତି ଆତ୍ମା, ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, କିନ୍ତୁ ଆମେ ମନର ବଶ ହେଇଯାଉଛେ ତେଣୁ ସେ ତାଙ୍କର ଅଧପତନ ହେଉଛି। କିନ୍ତୁ ଯଦି ଆମେ ମନକୁ ନିଜ ଅଧୀନରେ ରଖିବା, ମନ ଇଜ୍ ଏ କୁହାଯାଏ ମାଇଣ୍ଡ ଇଜ୍ ଏ ଗୁଡ୍ ସର୍ଭିଆଣ୍ଟ, ଗୋଟେ ହେଉଛି ବ୍ୟାଡ୍ ମାଷ୍ଟର, ବ୍ୟାଡ୍ ମାଷ୍ଟର ତାକୁ ଯଦି ମାଲିକ କରିଦେବା ସେ ଆମକୁ ନେଇଯିବ ନର୍କକୁ, ତାକୁ ଯଦି ଚାକର କରି ରଖିବା ସେବକ କରି ରଖିବା ସେ ଆମକୁ ଭଗବତ ଧାମକୁ ନେଇଯିବ। ମନ ବହୁତ ଗୁରୁତ୍ୱପୂର୍ଣ୍ଣ, ମନ ବହୁତ ସୂକ୍ଷ୍ମ, ମନଟା ଚଞ୍ଚଳ ହିଁ ମନ କୃଷ୍ଣ ଭଗବତ ଗୀତାରେ କହିଲେ ଷଷ୍ଠ ଅଧ୍ୟାୟରେ ଅର୍ଜୁନ, ଏ ମନଟାକୁ କପିଳ ଦେବୀ ମଧ୍ୟ ତାଙ୍କର ଶିକ୍ଷାରେ କହିଛନ୍ତି। ତେଣୁ ଏ ମନଟାକୁ ଯେତେବେଳେ ଆମେ ଭଗବାନ ପାଦ ପଦ୍ମରେ ଲଗେଇଦେବା ସେ ମନଟା ଆମକୁ ଭଗବତ ଧାମକୁ ନେବ। ଆଜି ନାରଦ ମୁନିଙ୍କର ମତି ସେଇଭଳି ଅବସ୍ଥା ପ୍ରାପ୍ତ ହେଇଥିଲେ, ଭାବ ସ୍ତରକୁ ଯାଇଥିଲେ। ଆମେ ଗତକାଲି କହିଥିଲେ ନଅଟି ଲକ୍ଷଣ ରହିଛି, ଏବଂ ଭାବ ସ୍ତରର କଥା ଭକ୍ତିର ସାମନ୍ତ ସୁନ୍ଦର ସେ ବର୍ଣ୍ଣନା କରାଯାଇଛି ଭାବ ସ୍ତରର କଥା। ତେଣୁ ସେଠି କ'ଣ କହୁଛନ୍ତି ନା ଅସ୍ଖଳିତା ମତି, ସ୍ଖଳିତ ହଉ ନାହିଁ, ମନଟା ସବୁବେଳେ ଲାଗିକି ରହୁଛି, ମନ 24 hours କେବେ ହେଲେ ମନଟା ଭଗବାନ ପାଖରୁ ବିଚ୍ଛିନ୍ନ ହଉନାହାନ୍ତି, ସ୍ଖଳିତ ହଉ ନାହିଁ, ଅସ୍ଖଳିତା ମତି, ମନଟା ସବୁବେଳେ ଭଗବାନ ପାଖରେ, କାହିଁକି ଚଞ୍ଚଳ, ମନଟା ଚଞ୍ଚଳ, ସେ କେଉଁଠି ଗୋଟେ ସ୍ଥାନରେ ରହିପାରିବ ନାହିଁ। ଯେମିତି ଲକ୍ଷ୍ମୀଦେବୀ, ଲକ୍ଷ୍ମୀଦେବୀଙ୍କର ଗୋଟେ ନାମ ହେଉଛି ଚଞ୍ଚଳା, ସେ ଗୋଟେ ସ୍ଥାନରେ ରହିପାରନ୍ତି ନାହିଁ ବେଶୀ ସମୟ, କିନ୍ତୁ ଯେତେବେଳେ ସେ ଭଗବାନଙ୍କ ସେବାରେ ନିଯୁକ୍ତ ହେଇଯାଆନ୍ତି ସେତେବେଳେ ସେ ଅଚଞ୍ଚଳା ହେଇଯାଆନ୍ତି। ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ଚଞ୍ଚଳ ହେଇଯାଆନ୍ତି। ସେଇଭଳି ଭାବେ ମନ ମଧ୍ୟ ଆମର ଚଞ୍ଚଳ, କିନ୍ତୁ ଭଗବାନ ପାଦ ପଦ୍ମରେ ମନକୁ ଲଗେଇଦେଲେ ମନଟା ଆମର ଅଚଞ୍ଚଳ ହେଇଯିବ, ଅସ୍ଖଳିତା, ଆଉ ସ୍ଖଳନ ହେବ ନାହିଁ, ଭଗବାନ ପାଖରୁ ଆଉ ବିଚ୍ୟୁତ ହେବ ନାହିଁ। କାରଣ ନୂଆ ନୂଆ ରସ ସେ ପ୍ରାପ୍ତ ହେବେ, ନୂଆ ନୂଆ ରସ, ଅଧିକରୁ ଅଧିକରୁ ଅଧିକ, ଅନଲିମିଟେଡ୍ ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ, ଆନନ୍ଦ ରୂପକୁ ସାଗର ବଢ଼ି ବଢ଼ିକା ଯିବ। ତେଣୁ ମନ ଚାହୁଁ ସବୁବେଳେ ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେବା ପାଇଁ, ଏ ଭଗବାନ ପାଖରେ ଲଗେଇଦେଲେ ସେଇଟା ପ୍ରାପ୍ତ ହୋଇପାରିବା। ଅସ୍ଖଳିତା ମତି ନାରଦ ମୁନିଙ୍କର ନିଜର ଅବସ୍ଥାକୁ କହୁଛନ୍ତି, ନିଜର ପୂର୍ବ ଅବସ୍ଥା, ନିଜର ଅତୀତ କଥା କହୁଛନ୍ତି। ଅସ୍ଖଳିତା ମତି ଅଭବତ ହେଇଗଲା, ଭାବସ୍ତରକୁ ଗଲା ପରେ, ଭାବସ୍ତରର କଥା କୁହାଯାଉଛି, ତାହା ପର ଷ୍ଟେଜ୍ ହେଉଛି ପ୍ରେମ, ପ୍ରେମ କୃଷ୍ଣ ପ୍ରେମ ଯେଉଁ ପ୍ରାପ୍ତ ହେବେ ସେଇ ସ୍ତର। ତେଣୁ ଜୟା ଯେଉଁ ସ୍ତରକୁ ଗଲେ, ଜୟା ଅହମ୍ ଏତତ୍ ସଦସତ୍ ବ୍ରହ୍ମଣୀ ମୟି ସୁମାୟା କଳ୍ପିତଂ ପଶ୍ୟେ, ଯେଉଁ ସ୍ତରକୁ ଗଲେ କ'ଣ, ଅହମ୍ ଏତତ୍, ଏ ଯେଉଁ ରହିଛି ସତ୍ ଅସତ୍, ଭୌତିକ ଜଗତ ହେଉଛି ଏ ଅସତ୍, ଏ ଭଗବାନ ହେଉଛନ୍ତି ସତ୍, ସତ୍ ଏବଂ ଅସତ୍ର ଏଠି କାର୍ଯ୍ୟ ଚାଲିଛି, ବା କାର୍ଯ୍ୟ କାରଣ ବହୁତ ଗୋଟିଏ ଗୋଟିଏ ଶବ୍ଦରେ ଅନେକ ଅର୍ଥ ରହିଛି। ତେଣୁ ସତ୍ ଅସତ୍ କହିଲେ ଏଠି କ'ଣ କୁହାଯାଇଛି, ସ୍ଥୂଳ ଏବଂ ସୂକ୍ଷ୍ମ, ସତ୍ କହିଲେ ସ୍ଥୂଳ ଏବଂ ଅସତ୍ କହିଲେ ସୂକ୍ଷ୍ମ। ଏ ଭୌତିକ ଜଗତରେ ଏଇଭଳି ଭାବରେ ସ୍ଥୂଳ ବସ୍ତୁ ରହିଛି, ସୂକ୍ଷ୍ମ ବସ୍ତୁ ମଧ୍ୟ ରହିଛି, ଆମେ ଦେଖିପାରିବା ନାହିଁ ସେ ସୂକ୍ଷ୍ମ ବସ୍ତୁ। ତେଣୁ ସେଇଭଳି ଭାବରେ ଏତତ୍ ସଦସତ୍ ବ୍ରହ୍ମଣୀ ମୟି ସୁମାୟା କଳ୍ପିତଂ ପଶ୍ୟେ, ଭଗବାନଙ୍କୁ ଦର୍ଶନ କଲେ ଏବଂ ନିଜକୁ ମଧ୍ୟ ସେ ଜାଣିଲେ, ବ୍ରହ୍ମଣୀ ଏବଂ ମୟି କଳ୍ପିତଂ ପଶ୍ୟେ, ଜାଣିପାରିଲେ ଏ ଶରୀର ଆମେ ଏଇ ଶରୀର ରହିଛି ଭଗବାନଙ୍କର, ଶରୀର ମଧ୍ୟ ଭଗବାନ। ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ଭଗବାନ କହିଲେ, କହିଲେ କ'ଣ, ଇଏ ଯେଉଁ ଶରୀରକୁ କୁହାଯାଏ କ୍ଷେତ୍ର, କ୍ଷେତ୍ରଜ୍ଞ ଚାପି ମାଙ୍ଗ ବିଧି ସର୍ବକ୍ଷେତ୍ରସୁ ଭାରତ, ଭଗବାନ ମଧ୍ୟ ଏ ଶରୀର ହେଉଛି ଭଗବାନଙ୍କର। ଆମେ ଭାବୁଛେ ଏଇ ଶରୀରଟା ଆମର, କିନ୍ତୁ ପ୍ରକୃତରେ ଏ ଶରୀରଟା ହେଉଛି ଭଗବାନଙ୍କର, ଭଗବାନଙ୍କୁ ଦେଇଛନ୍ତି ଶରୀରକୁ, କିନ୍ତୁ ଏ ଶରୀର ହେଉଛି ଭଗବାନଙ୍କର। କ୍ଷେତ୍ରଜ୍ଞ ଚାପି ମାଙ୍ଗ ବିଧି ସର୍ବକ୍ଷେତ୍ରସୁ ଭାରତ, ଏ ଶରୀର ମଧ୍ୟ ଭଗବାନଙ୍କର, ଶରୀରରେ ମଧ୍ୟ ଭଗବାନ ରହିଛନ୍ତି। ତେଣୁ ଏ ଭଗବାନ ଆମ ଭିତରେ ସେ ତଫାତକୁ ବୁଝିପାରିଲେ, ଆମେ ଏଇ ଯେଉଁ ମାୟାର ବଶବର୍ତ୍ତୀ ହେଇକରି ଏ ଶରୀରକୁ ପ୍ରାପ୍ତ ହେଇଛେ, ଏ ଶରୀରକୁ ଭାବୁଛେ ସତ୍ ବୋଲି ଭାବୁଛେ। ତେଣୁ ସେଇ ସ୍ତରକୁ ଗଲେ ଆମେ ଜାଣିପାରିବା ଶରୀର ହେଉଛି ଅସତ୍, ତେଣୁ ଏ ଶରୀରକୁ ତ୍ୟାଗ କରିକିରି ଭଗବତ ଧାମକୁ ଯିବା ପାଇଁ ସେମାନେ ଚେଷ୍ଟା କରିବେ। ପଶ୍ୟେ ମୟି ବ୍ରହ୍ମଣୀ କଳ୍ପିତଂ ପରେ, ଏ ଶ୍ଳୋକରେ ଭାଷ୍ୟରେ କୁହାଯାଉଛି 37 ନମ୍ବର ଶ୍ଳୋକରେ, ଯେ ତଥାହି ସେହି ସମୟରେ ବିଷ୍ଣୁ ଚକ୍ରବର୍ତ୍ତୀ କହୁଛନ୍ତି, ତଥାହି ସ୍ଥୂଳ ଶରୀରଂ ଭଗବତ ସେବା ଦଉ, ଏ ସ୍ଥୂଳ ଶରୀର, ଏ ଶରୀର ଦ୍ୱାରା ଭଗବାନଙ୍କ ସେବା ଆମେ କରିପାରିବା, କୃପା କରି ଭଗବାନ ସେବା ଆମର ନେଉଛନ୍ତି। କାରଣ ଆମର ଏ ଶରୀରରେ ଭଗବାନ ସେବା କରିବା ପାଇଁ ଯୋଗ୍ୟ ନୁହେଁ ଏ ଶରୀର, କାରଣ ଭଗବାନ ହେଉଛନ୍ତି ଅପ୍ରାକୃତ ସ୍ତରର, ଆମେ ପ୍ରାକୃତ ସ୍ତରରେ ରହିଛେ, କିନ୍ତୁ ଭଗବାନ କୃପା କରିକିରି ସେ ସୁଯୋଗ ଆମକୁ ପ୍ରଦାନ କରିଛନ୍ତି, ଏ ସ୍ଥୂଳ ଶରୀର ମାଧ୍ୟମରେ ଆମେ ଭଗବାନଙ୍କୁ ସେବା କରୁଛେ, ଶ୍ରୀପାଦ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି। ଏବଂ ସୂକ୍ଷ୍ମ କହିଲେ କ'ଣ, ସତ୍ ଅସତ୍ ଯେଉଁ କହିଲେ, ସୂକ୍ଷ୍ମ କହିଲେ କେଉଁଟା, ନା ନୟନ ମନ ବୁଦ୍ଧ୍ୟାଧିକଂ ତଦୀୟ ଗୁଣ ରୂପ ମାଧୁର୍ଯ୍ୟ ଆସ୍ୱାଦ, ଭଗବାନ ଏ ଯେଉଁ ସୂକ୍ଷ୍ମ ଶରୀର ହେଉଛି କହିଲେ, ଏ ଯେଉଁ ଆମର ସବୁ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ନୟନ ମନ ବୁଦ୍ଧି ଆଦି, ମନ ବୁଦ୍ଧି ଅହଙ୍କାର ହେଉଛି ଆମର ସୂକ୍ଷ୍ମ ଶରୀର, ଏହି ସୂକ୍ଷ୍ମ ଶରୀରରେ ମଧ୍ୟ ଆମେ ଭଗବାନଙ୍କୁ ସେବା କରିପାରିବା କିଭଳି ଭାବରେ, ନା ତଦୀୟ ଗୁଣ ରୂପ ମାଧୁର୍ଯ୍ୟ ଆସ୍ୱାଦ, ଭଗବାନ ଗୁଣକୁ କେମିତି ଆମେ ଆସ୍ୱାଦନ କରୁଛେ, ଏ ଜିହ୍ୱା ମାଧ୍ୟମରେ ଭଗବାନ ଗୁଣଗାନ କରୁଛେ, ବୁଦ୍ଧି ମାଧ୍ୟମରେ ଭଗବାନ ଗୁଣକୁ ଆଲୋଚନା କରୁଛେ, ବୁଝିପାରୁଛେ ବୁଦ୍ଧି ମାଧ୍ୟମରେ, ସେହିଭଳି ଭାବରେ ଶରୀର ଦ୍ୱାରା ଚକ୍ଷୁ ଦ୍ୱାରା ଭଗବାନ ରୂପକୁ ଦର୍ଶନ କରୁଛେ, ଇଏ ହେଉଛି ତଦୀୟ ଗୁଣ ରୂପ ମାଧୁର୍ଯ୍ୟ ଆସ୍ୱାଦ, ଇଏ ହେଉଛି ସୂକ୍ଷ୍ମ ସ୍ଥୂଳ ସୂକ୍ଷ୍ମ, ଏଇ ଶରୀର ଯେଉଁ ରହିଛି ଏଇ ମାଧ୍ୟମରେ ସ୍ଥୂଳ ସୂକ୍ଷ୍ମ ମାଧ୍ୟମରେ ଭଗବାନ ସେବାରେ ନିଯୁକ୍ତ ରହିଛେ, ସେ ସ୍ତରରେ ସେ ଭାବସ୍ତରକୁ ଯାଇକରି ସେହିଭଳି ଭାବରେ ଭଗବାନ ସହିତ ନିଯୁକ୍ତ ଥିଲେ। ତେଣୁ ଇଏ ହେଉଛି ଅୟଂ ଭୂମିକା ଦ୍ୱାଦଶୀ। ଦ୍ୱାଦଶୀ ଭୂମିକା କହିଲେ ପ୍ରେମ, କୃଷ୍ଣ ପ୍ରେମ ପ୍ରାପ୍ତ ହେଇଗଲେ। କୃଷ୍ଣ ପ୍ରେମ ପ୍ରାପ୍ତର ଭକ୍ତିକର ଲକ୍ଷଣ ହେଉଛି ଏଇଟା। ଆମେ କହିଲେ ଭାବର ଲକ୍ଷଣ ହେଉଛି ନଅଟି, ଆଉ କୃଷ୍ଣ ପ୍ରେମର କଥା କ'ଣ କହିବା, ତାର ଉର୍ଦ୍ଧ୍ୱରେ କୃଷ୍ଣ ପ୍ରେମ ସ୍ତର। ଏ କାମ, ସମସ୍ତଙ୍କର କାମନା ରହିଛି, କାମଟାକୁ ସେମାନେ ଭାବୁଛନ୍ତି ପ୍ରେମ ବୋଲି, କିନ୍ତୁ ଏ ଭୌତିକ ଜଗତରେ ପ୍ରେମ ବସ୍ତୁ ନାହିଁ। ଭୌତିକ ଜଗତରେ ଯେଉଁ କହୁଛନ୍ତି ପ୍ରେମ ବସ୍ତୁ, ସେଇଟା ହେଉଛି ପ୍ରକୃତିର କାମ। ପ୍ରେମ ଆଉ କାମ ଭିତରେ ତଫାତ୍ କ'ଣ? ଆତ୍ମେନ୍ଦ୍ରିୟ ପ୍ରତିବାଞ୍ଛା ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରତିବାଞ୍ଛା ଧରେ ପ୍ରେମ ନାମ। ଆମେ ନିଜ ଇନ୍ଦ୍ରିୟକୁ ଯେଉଁ ଆନନ୍ଦ ପ୍ରଦାନ କରୁଛେ ଏଇଟାକୁ କାମ ବୋଲି କୁହାଯାଉଛି, କିନ୍ତୁ ଭଗବାନଙ୍କ ସେବାରେ ଯେତେବେଳେ ଆମେ ନିଯୁକ୍ତ ହେବା, ଭଗବାନଙ୍କୁ ଆନନ୍ଦ ପ୍ରଦାନ ପାଇଁ ଚେଷ୍ଟା କରିବା, ସେଇଟାକୁ ପ୍ରେମ କୁହାଯିବ। କୃଷ୍ଣେନ୍ଦ୍ରିୟ ପ୍ରତିବାଞ୍ଛା ଧରେ ପ୍ରେମ ନାମ, ଏଇଭଳି ଭାବରେ କଥା। ତେଣୁ ସେ ଏ ଦ୍ୱାଦଶୀ ସ୍ତରକୁ ପ୍ରାପ୍ତ ହେଲେ କହିଲେ ଏ କୃଷ୍ଣ ପ୍ରେମକୁ ପ୍ରାପ୍ତ ହେଲେ, କୃଷ୍ଣ ପ୍ରେମ ସାଧୁ ସଙ୍ଗରେ ଏଇସବୁ ସ୍ତର ଆସିବ, ଆମେ ସେଇ ସ୍ତରକୁ ଯାଇପାରିବା। ସମସ୍ତଙ୍କୁ ସୁଯୋଗ ଦିଆଯାଇଛି, କିଏ କେଉଁଭଳି ଭାବରେ ସେ ସୁଯୋଗକୁ ବ୍ୟବହାର କରୁଛି, ସେ ସୁଯୋଗ ସମସ୍ତଙ୍କୁ ଦିଆଯାଇଛି, ଆମେ ମଧ୍ୟ ସେଇ ସ୍ତରକୁ ଯାଇପାରିବା। ମନର ମନକୁ ନିୟନ୍ତ୍ରଣ କରିକିରି ସେଇ ସ୍ତରକୁ ଆମେ ଯାଇପାରିବା। ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଶିବା ବିଷ୍ଣୁ ଚକ୍ରବର୍ତ୍ତୀ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଭୌତିକ ସ୍ଥିତିରେ ଅଜ୍ଞାନତାକୁ ଅନ୍ଧକାର ସହିତ ତୁଳନା କରାଯାଇଛି, ଏବଂ ପ୍ରତ୍ୟେକ ବୈଦିକ ସାହିତ୍ୟରେ ଭଗବାନଙ୍କୁ ସୂର୍ଯ୍ୟଙ୍କ ସହିତ ତୁଳନା କରାଯାଇଛି। ଯେଉଁଠାରେ ଆଲୋକ ଅଛି ସେଠାରେ କଦାପି ଅନ୍ଧକାର ରହିପାରିବ ନାହିଁ। ଭଗବାନ କଥା ଶ୍ରବଣ ବା ଦିବ୍ୟ ଲୀଳା ଗୁଣ ଶ୍ରବଣ ହିଁ ଭଗବାନଙ୍କ ଦିବ୍ୟ ସଙ୍ଗଲାଭ ଅଟେ, କାରଣ ଭଗବାନ ଏବଂ ତାଙ୍କର ଦିବ୍ୟ ଲୀଳା ମଧ୍ୟରେ କୌଣସି ଭେଦ ନାହିଁ। ପରମ ପ୍ରକାଶ ସହିତ ସଂଯୁକ୍ତ ହେବାକୁ ହେଲେ ସମସ୍ତ ଅଜ୍ଞାନତା ଯୋଗୁଁ ହିଁ ବଦ୍ଧ ଜୀବ ଭୁଲରେ ଭାବେ ଯେ ସେ ଏବଂ ଭଗବାନ ଉଭୟ ଭୂତ ପ୍ରକୃତିରୁ ଜାତ, କିନ୍ତୁ ବାସ୍ତବରେ ଭଗବାନ ଏବଂ ଜୀବ ଦିବ୍ୟ ଅଟନ୍ତି। ତେଣୁ ଆଜି ନାରଦ ମୁନି ସେ ଦ୍ୱାଦଶ ସ୍ତରକୁ ପ୍ରାପ୍ତ ହେଲେ, କୃଷ୍ଣ ପ୍ରେମ ଏଠି ପଞ୍ଚମ ପୁରୁଷାର୍ଥ, ଏହା ହେଉଛି ପ୍ରକୃତ ଧର୍ମ ହେଉଛି ଏଇଟା। ପ୍ରକୃତ ପ୍ରେମ ପୁମାର୍ଥ ମହାନ, ମହାପ୍ରଭୁଙ୍କ ବିଷୟରେ ଗୋଟିଏ ଶ୍ଳୋକରେ କୁହାଯାଇଛି, ତାଙ୍କର ହେଉଛି କ'ଣ ଆମେ ସେଇଟା କହିବା ନାହିଁ। ପ୍ରେମ ପଞ୍ଚପୁରୁଷାର୍ଥ ସେ ପ୍ରଦାନ କରୁଥିଲେ ମହାପ୍ରଭୁ। ତେଣୁ ଏଇ ପ୍ରେମ ସ୍ତରକୁ ଗଲେ ଏଭଳି ଭାବରେ ସବୁ କଥା ରହିଛି, ଭଗବାନ ପ୍ରତି ପ୍ରେମ, ସବୁଠାରେ ସେ ଭଗବାନ ଦର୍ଶନ କରିବେ। ମହାଭାଗବତ ସ୍ତର ହେଉଛି ଏଇଟା, କୃଷ୍ଣ ପ୍ରେମ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ମହାଭାଗବତ, ସବୁଠାରେ ସେମାନେ ଭଗବାନ ଦର୍ଶନ କରିବେ, କାରଣ ସବୁକିଛି ଭଗବାନଙ୍କର ଶକ୍ତି, ସବୁକିଛି ଭଗବାନ ସହିତ ଯୁକ୍ତ ହେଇକି, ସବୁ ଭଗବାନଙ୍କର ସହିତ ସମ୍ବନ୍ଧ ରହିଛି ସବୁକିଛିର, କାରଣ ଭଗବାନ ଏ ଭୌତିକ ଜଗତ ଭଗବାନ ଠାରୁ ଆସୁଛି। ତେଣୁ ସେମାନେ ଏଇଭଳି ପ୍ରେମ ସ୍ତର, ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହଏ ନିଜ ଇଷ୍ଟଦେବ ସ୍ଫୁର୍ତ୍ତି। ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ସେମାନେ ଗଛଲତା ଇତ୍ୟାଦି ସବୁ ଦେଖୁଛନ୍ତି, କିନ୍ତୁ ଯେଉଁମାନେ ସେ ସ୍ତରକୁ ଯାଇଛନ୍ତି ସବୁଠି ସେ ଭଗବାନ ଦର୍ଶନ କରୁଛନ୍ତି। କୃଷ୍ଣ ପ୍ରେମ ଜାଗ୍ରତ ହେଇଛି ତାଙ୍କର, ପ୍ରେମାଜନ ଚରିତ ଭକ୍ତି ବିଲୋଚନେନ ସନ୍ଥ ସଦୈବ ହୃଦୟସୁ ବିଲୋକୟନ୍ତି ଜଂଶ୍ୟାମ ସୁନ୍ଦରମ ଚିନ୍ତ ଗୁଣ ସ୍ୱରୂପମ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାନ। କୃଷ୍ଣ ପ୍ରେମ ସବୁଠି ସେ ଭଗବାନ ଦର୍ଶନ କରିପାରିବେ, ହୃଦୟ ଭିତରେ ଦେଖିପାରିବେ, ବାହାରେ ମଧ୍ୟ ଦେଖିପାରିବେ, ଭଗବାନ ସବୁଠାରେ ଅଛନ୍ତି, ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି। କିନ୍ତୁ ବଦ୍ଧ ଜୀବ କେଉଁଠି ଦେଖିପାରେ ନାହିଁ, ଭଗବାନ ନାହାନ୍ତି, କିନ୍ତୁ ଯେଉଁମାନେ ମୁକ୍ତ ଜୀବ ଯେଉଁମାନେ ସେ ସ୍ତରକୁ ଗଲେଣି ସେମାନେ ସବୁଠି ଭଗବାନ ଦର୍ଶନ କରନ୍ତି। ତେଣୁ ଆଜି ନାରଦ ମୁନିଙ୍କର ଅବସ୍ଥା ସେଇଭଳି ଭାବରେ ହେଇଥିଲା। ତେଣୁ ତା ପର ଶ୍ଳୋକରେ କହୁଛନ୍ତି, ଅଠେଇଶ ନମ୍ବର ଶ୍ଳୋକରେ, ଇଥଂ ଶରତ୍ ପ୍ରାବୃଷି ଇଥଂ ଶରତ୍ ପ୍ରାବୃଷିକାବୃତ ହରେ ବିଶୃଣନ୍ତୁ ମୁଁ ଅନୁସବଂ ଯଶୋମଳଂ ସଂକୀର୍ତ୍ତ୍ୟମାନ ମୁନିଭିର୍ ମହାମତେ ମହାତ୍ମଭି ଭକ୍ତି ପ୍ରଭୃତାତ୍ମ ରଜସ୍ତମୋପହା। ତେଣୁ ଇଥଂ ଏଇଭଳି ଭାବରେ ଅଣତିରିଶ ନମ୍ବର ଶ୍ଳୋକରେ, ଅଠେଇଶ ନମ୍ବର ଶ୍ଳୋକ କୁହାଯାଉଛି, ଇଥଂ କହିଲେ ଏଇଭଳି ଭାବରେ, ପ୍ରେମ ସ୍ତରକୁ ଗଲେ ଅନ୍ତିମ ସ୍ତର ହେଉଛି ଏଇଟା, ଭକ୍ତିର ଅନ୍ତିମ ସ୍ତର ହେଉଛି ପ୍ରେମ ସ୍ତର। ପ୍ରେମ ଉପରେ ମଧ୍ୟ ସ୍ତର ରହିଛି, ଆମେ ସେ ସ୍ତରକୁ ଯାଇନି କାହିଁକି ତା ଉପର କଥା ଚିନ୍ତା କରିବା। ଚୈତନ୍ୟ ଚରିତାମୃତରେ କୁହାଯାଇଛି ପ୍ରେମର ବିଭିନ୍ନ ସ୍ତର ସବୁ ରହିଛି। କ'ଣ କ'ଣ ସେ ସ୍ତର? ଚୈତନ୍ୟ ଚରିତାମୃତରେ କୁହାଯାଇଛି ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ। ରାଧାରାଣୀଙ୍କର ଭାବ ହେଉଛି, ରାଧାଷ୍ଟମୀ ଆସୁଛନ୍ତି, ରାଧାରାଣୀଙ୍କର ଭାବ ହେଉଛି ଏଇଭଳି ଭାବ। ମହାଭାବ ସ୍ତରରେ ସେ ଥିଲେ, ଜଗନ୍ନାଥ କହିଲେ ମହାଭାବ ପ୍ରକାଶ, କୃଷ୍ଣଙ୍କର ମହାଭାବ ପ୍ରକାଶ ହେଉଛନ୍ତି ଜଗନ୍ନାଥ ରୂପ। ଚୈତନ୍ୟ ମହାପ୍ରଭୁ ସେହିଭଳି ଭାବରେ ମହାଭାବ ପ୍ରକାଶ କରୁଥିଲେ। ଏ ପ୍ରେମର ସବୁଠୁ ହାଇଏଷ୍ଟ ଷ୍ଟେଜ୍ ପ୍ରେମର। ତେଣୁ ଏ ସ୍ତରକୁ ଏଇଭଳି ଭାବରେ ଯେଉଁ ଚାରି ମାସ ଯେଉଁ ରହିଥିଲେ ସେମାନେ ଇଥଂ ଶରତ ପ୍ରାବୃଷିକ ଋତୁ, ଏଇ ଚାରି ମାସ ସେବା କରିବା ପାଇଁ ତାକୁ ସୁଯୋଗ ମିଳିଲା। ଏଇଭଳି ଭାବରେ ଗୋଟେ ଥର ମହାପ୍ରଭୁ ସୁଯୋଗ ପ୍ରଦାନ କରିଥିଲେ ଏ ଭେଙ୍କଟପଟ୍ଟ ଆମର ଯେଉଁ ରହିଛନ୍ତି ତିରୁପତି ନିକଟରେ ତାଙ୍କର ଗ୍ରାମ ରହିଛି, ସେଇଠି ମହାପ୍ରଭୁ ରହିଥିଲେ ଚାରି ମାସ କାଳେ ତାଙ୍କ ପାଖରେ ରହିଥିଲେ ଭେଙ୍କଟପଟ୍ଟ। ତାଙ୍କର ପୁତ୍ର ହେଉଛନ୍ତି ସେ ଏ ଯେଉଁ ଭଟ୍ଟ ରଘୁନାଥ ଭଟ୍ଟ ନା ଗୋପାଳ ଭଟ୍ଟ, ଗୋପାଳ ଭଟ୍ଟ ଦୁଇ ଜଣ ଅଛନ୍ତି ଭଟ୍ଟ, ଭଟ୍ଟ ଯୁଗ ବୋଲି କୁହାଯାଉଛି ନା, ଦୁଇ ଜଣ ଭଟ୍ଟ ଗୋପାଳ ଭଟ୍ଟ ଛୋଟ ପିଲା ଥିଲେ, ମହାପ୍ରଭୁଙ୍କ କୃପା ପ୍ରାପ୍ତ ହୋଇଥିଲେ। ମହାପ୍ରଭୁ ଚାରି ମାସ ରହିଥିଲେ ସେ ଯେଉଁ ଭେଙ୍କଟ ଭଟ୍ଟଙ୍କ ଗୃହରେ ରହିଥିଲେ। ଏ ବହୁତ ଲୀଳା ରହିଛି, ଚୈତନ୍ୟ ଚରିତା ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ କେତେ ଭାଗ୍ୟ ତାଙ୍କର, ଭଗବାନଙ୍କୁ ସେ ପ୍ରାପ୍ତ ହୋଇଛନ୍ତି। ଏ ଭଗବାନ ଭକ୍ତଙ୍କର ସଙ୍ଗ ପ୍ରାପ୍ତ ହୋଇକି ଏଭଳି ସ୍ତର ପ୍ରାପ୍ତ ହେଲେ, ଆଉ ସ୍ୱୟଂ ଯେଉଁ ଭଗବାନ ଅଛନ୍ତି ତାଙ୍କ କଥା କ'ଣ କହିବା, ଭେଙ୍କଟ ଭଟ୍ଟଙ୍କର ସୌଭାଗ୍ୟ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରେ ଚାରି ମାସ କାଳ ରହିଲେ ଭଗବାନ, ଏବଂ ଭେଙ୍କଟ ଭଟ୍ଟ ସହିତ କ'ଣ ତାଙ୍କର ଥଟା ପରିହାସ ହେଉଥିଲା ଭେଙ୍କଟ ଭଟ୍ଟଙ୍କ ସହିତ, ମହାପ୍ରଭୁ ଭଗବାନ ଥଟା ପରିହାସ କରୁଥିଲେ, ଏସବୁ କଥା ରହିଛି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଆଗକାଳେ ଏ ମୁନି ଋଷିମାନେ ବା ସାଧୁସନ୍ଥମାନେ ସେମାନେ ଯେଉଁ ପରିବ୍ରାଜନ କରୁଥିଲେ, ବିଭିନ୍ନ ସ୍ଥାନ ଭ୍ରମଣ କରୁଥିଲେ, ତେଣୁ ଚାତୁର୍ମାସରେ ଗୋଟିଏ ସ୍ଥାନରେ ରହୁଥିଲେ, ସେମାନେ କୁଆଡ଼େ ଆଉ କୁଆଡ଼େ ବୁଲୁନଥିଲେ, ଗୋଟିଏ ସ୍ଥାନରେ ରହୁଥିଲେ। ତେଣୁ ଏହି ମାଧ୍ୟମରେ କେତେ ସେ ତାଙ୍କୁ ପ୍ରଦାନ କରୁଥିଲେ ସୁଯୋଗ, କେତେ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଥିଲେ। ଯେଉଁ ଗୃହରେ ସେ ଅବସ୍ଥାନ କରୁଥିଲେ ସେ ଗୃହସ୍ଥମାନଙ୍କୁ କେତେ ସୌଭାଗ୍ୟ ପ୍ରଦାନ କରୁଥିଲେ, ସାଧୁ ସଂଘର ଫଳ ତାଙ୍କୁ ପ୍ରଦାନ କରୁଥିଲେ। ଦେଖନ୍ତୁ ନାରଦ ମୁନି କେହି କେଉଁ ଏହି ସ୍ତର ପ୍ରାପ୍ତ ହେଲେ, କିଭଳି ସ୍ତର ପ୍ରାପ୍ତ ହେଲେ ନାରଦ ମୁନି ଏ ସାଧୁ ସଂଘ ମାଧ୍ୟମରେ। ତେଣୁ ଏଠି କହୁଛନ୍ତି ଇଥଂ ଶରତ୍ ଶରତ୍ ପ୍ରାବୃଷିକମ୍, ଏଇଭଳି ଭାବରେ ଏଇ ବର୍ଷା ଏବଂ ଶରତ୍ ଦୁଇ ଋତୁ ରହିଛି ନା, ବର୍ଷା ଏବଂ ଶରତ୍। ବର୍ଷା ଋତୁ ସରିଗଲା, ବର୍ତ୍ତମାନ ଶରତ୍ ଋତୁ ଚାଲିଛି, ଶରତ୍ ଋତୁରେ ବର୍ଷା ବର୍ତ୍ତମାନ ହେଉଛି ଏଇଟା। ତେଣୁ ଇଥଂ ବର୍ଷା ଏ ଶରତ୍ ଏବଂ ପ୍ରାବୃଷିକ ବର୍ଷା ଋତୁ ଏଇଭଳି ଭାବରେ ଅନୁସବମ୍ ମହାତ୍ମବି, ଅନୁସବମ୍ କହିଲେ ଅନୁସବମ୍ ଶବ୍ଦର ଅର୍ଥ ହେଉଛି କ'ଣ ନା ବରାବର, ବରାବର ସେ କ'ଣ କରୁଥିଲେ ନା ମହାତ୍ମବି ମୁନି ଭି, ଏମାନେ ସବୁ ମହାତ୍ମା ଥିଲେ ମୁନି, ଚାରିଜଣ ବଲ୍ଲଭାଚାର୍ଯ୍ୟ କହୁଛନ୍ତି ଚାରିଜଣ ଥିଲେ। ଏଇ ଚାରି ଚାରି କୁମାର ଯେଉଁ ରହିଛନ୍ତି ତା ପରଜନ୍ମରେ ସେ ଚାରି କୁମାର ହେଲେ, ନାରଦ ମୁନି ପୂର୍ବ ଜନ୍ମରେ ଯେଉଁ ଦାସୀପୁତ୍ର ଥିଲେ ପରଜନ୍ମରେ ସେ ନାରଦ ହେଲେ, ସେ ଯେଉଁ ବ୍ରାହ୍ମଣମାନେ ଯାଇଥିଲେ ସେମାନେ ସେ ଚାରି କୁମାରଙ୍କର ପୂର୍ବ ଜନ୍ମର କଥା, ସେଇଟା ବଲ୍ଲଭାଚାର୍ଯ୍ୟ ତାଙ୍କ ଭାଷାରେ କହିଛନ୍ତି, ସେ ଚାରିଜଣ ଯାଇଥିଲେ ସେଠିକି। ତେଣୁ ସେମାନେ ସେଇ ମହାତ୍ମା ବି ମୁନି ବି ସଂକୀର୍ତ୍ତିମାନ ଭଗବାନ, ଚାରି ମାସ କାଳ ଭଗବାନଙ୍କର ଗୁଣ କୀର୍ତ୍ତନ ହେଉଥିଲା, ସଂକୀର୍ତ୍ତିମାନ ଅମଣମ ଯଶ ଭଗବାନ ଯଶ ଗୁଣ ଗାନ କରୁଥିଲେ ସେମାନେ। ମୁନିମା ସାଧୁମାନଙ୍କର କ'ଣ କାମ, ଭଗବାନଙ୍କର ଗୁଣଗାନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇଭଳି ଭାବରେ ଅମଳଙ୍କ ଯଶ ଭଗବାନଙ୍କ ଯଶ ଯେଉଁ ରହିଛି ସେଥିରେ କୌଣସି ମଳ ନାହିଁ, ଅମଳ ଏ ଗୁଣର ପ୍ରଭାବ ନାହିଁ ସେଥିରେ, ଗୁଣର ଉର୍ଦ୍ଧ୍ୱରେ ଭଗବାନ ଅମଳ ଯଶକୁ ଗାନ କରୁଥିଲେ। ଏଇଟାକୁ ସେ ଶୁଣୁଥିଲେ ଚାରି ମାସ ଧରି ଶୁଣିଲେ, ଶୁଣନ୍ତଃ ମେ ଆତ୍ମ ରଜସ୍ତମୋପହା ତେଣୁ ଆମର ଯେଉଁ ରଜଗୁଣର ତମଗୁଣର ପ୍ରଭାବ ସବୁ ରହିଛି ଆମର ହୃଦୟରେ ସେସବୁ ଦୂର ହୋଇଯିବ। ଆଉ ପୂର୍ବରୁ ଆମେ ଆଲୋଚନା କରୁଥିଲେ ଯେଉଁ ସୁତ ସୌନକ ସମ୍ବାଦରେ, ସେଥିରେ ମଧ୍ୟ ସୁତ ଗୋସ୍ୱାମୀ କହିଥିଲେ ସେଇଟା ଆମେ ଯେଉଁ ଭଗବାନ କଥା ଶୁଣୁଛେ ଆମର ମଧ୍ୟ ସେଇ ଅବସ୍ଥା ହେବ। ନାରଦ ମୁନିଙ୍କର ସେଇ ଅବସ୍ଥା ହେଇଯାଇଥିଲା, ଆମର ହେଇପାରିବନି ତାହା ନୁହଁ। ନାରଦ ମୁନି 4 ମାସ ଶୁଣିଥିଲେ, କିନ୍ତୁ ଆମେ ବର୍ଷ ବର୍ଷ ଧରି ଶୁଣୁଛେ, ପ୍ରତିଦିନ ଶୁଣୁଛେ, ପ୍ରତିଦିନ 8-9 ଭାଗବତ କଥା ଶୁଣୁଛେ। ଏ ଭଗବାନଙ୍କର ଅମଳ ଦୋଷ ଗାନ କରାଯାଉଛି ଏଥିରେ ଭାଗବତ ମାଧ୍ୟମରେ। ତେଣୁ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କହିଛନ୍ତି, ଆମେ ଯେତେବେଳେ ଭଗବାନ କଥା ଶୁଣୁଛେ, ତଦାର ଦୋସ୍ତମ ଭାବ କାମ ଲୋଭା ଦୟସେ ଚେତ ଅନାବିଦ୍ୟଙ୍କ ସ୍ଥିତ ସତ୍ୟ ପ୍ରସିଦ୍ଧତି। ଆ ପୂର୍ବରୁ ସେଟା ଆମେ ଆଲୋଚନା କରିଥିଲେ। ସେହିଭଳି ଭାବରେ ନାରଦ ମୁନିଙ୍କର ଅବସ୍ଥା ମଧ୍ୟ ସେୟା ହେଇଥିଲା, ଆତ୍ମ ରଜସ୍ତମ ପହା, ତାଙ୍କର ମନରୁ ଯେଉଁ ରଜଗୁଣ ଏବଂ ତମଗୁଣର ପ୍ରଭାବ ଥିଲା ସେ ଚାଲିଗଲା, ଏବଂ ଭକ୍ତି ପ୍ରଭୃତା, ସତ୍ୟଗୁଣକୁ ଆସିବେ, ସତ୍ୟରୁ ଶୁଦ୍ଧ ସତ୍ୟକୁ ଯିବେ, ଶୁଦ୍ଧ ସତ୍ୟରୁ ଭକ୍ତିକୁ ପ୍ରାପ୍ତ ହେବେ। ଭକ୍ତି ପ୍ରାପ୍ତ ଭକ୍ତି କହିଲେ ପ୍ରେମ ଭକ୍ତି, ପ୍ରେମ ସ୍ତରକୁ ଆମେ ଦ୍ୱାଦଶୀ ସ୍ତର ବୋଲି କୁହାଯାଉଛୁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ସେ ସ୍ତର ଆମେ ମଧ୍ୟ ଯାଇପାରିବା, ସେ ସ୍ତରକୁ ଆମେ ଯଦି ସେଇଭଳି ଭାବରେ ଭଗବାନ କଥା ଶୁଣିବା ଆମେ ମଧ୍ୟ ସେହି ସ୍ତରକୁ ଯାଇପାରିବା। ଆମକୁ ସୁଯୋଗ ପ୍ରଦାନ କରିଛନ୍ତି ପ୍ରଭୁପାଦ ମହାରାଜ, ପ୍ରତିଦିନ ସବୁଦିନ 8:30 ଏ ଭଗବାନ କଥା ଶୁଣାଯାଉଛି, ଶୁଣୁଛେ ଆମେ, ଆମର ମଧ୍ୟ ସେଇ ଅବସ୍ଥା ହେବ। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି 28 ଶ୍ଳୋକରେ, ଅନୁସବମ କହିଲେ ସବୁବେଳେ ସେମାନେ ଶ୍ରବଣ କରୁଥିଲେ, ସବୁଦିନେ ସବୁବେଳେ କନଷ୍ଟାଣ୍ଟଲି ଶ୍ରବଣ କରୁଥିଲେ। ତେଣୁ ଭକ୍ତି କହିଲେ ପ୍ରେମ ଭକ୍ତି, ପ୍ରେମ ସ୍ତରକୁ ଗଲେ, ପ୍ରେମ ଭକ୍ତି ସ୍ତରକୁ ଗଲେ କ'ଣ ହବ ନା, ରଜ ଏବଂ ତମଗୁଣର ଯେଉଁ ସବୁ ରହିଛି, ଆତ୍ମାର ଯେଉଁ ରଜଗୁଣ ତମଗୁଣର ଦ୍ୱାରା ସେ ଆବୃତ ହେଇକି ରହିଛି, ସେଥିରୁ ସେ ମୁକ୍ତ ହବ। ଏଇ ହେଉଛି ଦ୍ୱାଦଶୀ ଭୂମିକା, ପ୍ରେମ ପ୍ରେମ ସ୍ତରର କଥା, ଭକ୍ତି କହିଲେ ପ୍ରେମ ଭକ୍ତି, ସେ ପ୍ରେମ ଭକ୍ତି ଦ୍ୱାଦଶୀ ଭୂମିକାକୁ ସେ ପ୍ରାପ୍ତ ହେଲେ ଏ ସାଧୁସଙ୍ଗ ମାଧ୍ୟମରେ। ତାଙ୍କର ସେବା କରିକିରି, ତାଙ୍କର ଉଚ୍ଚିଷ୍ଟ ସେବନ କରିକିରି, ତାଙ୍କଠାରୁ କଥା ଶ୍ରବଣ କରିକିରି, ତାଙ୍କ ସହିତ ବିଭିନ୍ନ ପ୍ରକାର ତାଙ୍କ ସହିତ ଯୁକ୍ତ ହୋଇକରି ଆଜି ସେ ଦ୍ୱାଦଶୀ ସ୍ତରକୁ ପ୍ରାପ୍ତ ହେଲେ, କୃଷ୍ଣ ପ୍ରେମ ସ୍ତରକୁ ପ୍ରାପ୍ତ ହେଲେ। ସେହି ସୁଯୋଗ ମଧ୍ୟ ପ୍ରଭୁପାଦ ମହାରାଜ ଆମକୁ ପ୍ରଦାନ କରିଛନ୍ତି। ତେଣୁ ଏ ଶ୍ଳୋକରେ ଆମର ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି, ଭଗବାନଙ୍କ ଦିବ୍ୟ ପ୍ରେମମୟୀ ସେବା ପ୍ରତ୍ୟେକ ଜୀବର ସହଜ ସ୍ୱାଭାବିକ ପ୍ରବୃତ୍ତି ଅଟେ। ପ୍ରତ୍ୟେକ ଜୀବ ମଧ୍ୟରେ ଏ ପ୍ରବୃତ୍ତି ସୁପ୍ତ ଭାବରେ ଥାଏ, ଅନାଦିକାଳରୁ ଭୂତ ପ୍ରକୃତିର ରଜ ଓ ତମଗୁଣ ଏହାକୁ ଆବୃତ କରି ରଖିଅଛି। ଯଦି ଭଗବାନ କୃପା ଏବଂ ତାଙ୍କର ଶୁଦ୍ଧ ଭକ୍ତଙ୍କର କୃପା ଲାଭ କରିବାର ସୌଭାଗ୍ୟ କୌଣସି ଜୀବ ଲାଭ କରେ, ତାହେଲେ ସେ ସାଧୁସଙ୍ଗ ଲାଭ କରିବା ଏବଂ ସେମାନଙ୍କ ମୁଖରୁ ଭଗବାନଙ୍କ ଦିବ୍ୟ ଅମଳ ଯୁଷ ଗୁଣ କୀର୍ତ୍ତନ ଶୁଣିବାର ସୁଯୋଗ ପାଏ। ଏହାଫଳରେ ନଦୀର ପ୍ରଭାବ ସଦୃଶ ତାର ହୃଦୟରେ ଭକ୍ତିର ପ୍ରଭାବ ଛୁଟେ। ଆମେ ତ ରହିଛୁ କୃଷ୍ଣ ପ୍ରେମ ସୁପ୍ତ ଅବସ୍ଥା ରହିଛି, ସେଇ ସୁପ୍ତ ପ୍ରେମକୁ ଜାଗ୍ରତ କରିପାରିବା। ତେଣୁ ତାପର ଶ୍ଳୋକରେ କହୁଛନ୍ତି, ତସୈବ ମେ ଅନୁରକ୍ତସ୍ୟ ପ୍ରସୃତସ୍ୟ ହତେନ ସହ ସଦଧାନସ୍ୟ ବାଳସ୍ୟ ଦାନ୍ତସ୍ୟ ଅନୁଚରସ୍ୟ ଚ। 29 ଶ୍ଳୋକରେ କହୁଛନ୍ତି, ତାପରେ କ'ଣ ହେଲା, ତାଙ୍କର ଅନୁଭୂତି କହୁଛନ୍ତି ଏଇଭଳି ଭାବରେ ସ୍ତର ହେଇଛି ତାଙ୍କର ଅନୁଭୂତି, ମହାନୁଭାବର ଅନୁଭୂତି। ମହାନ ପ୍ରଭୁପାଦ ମହାରାଜ ଜୀବନୀ ଅନୁସରଣ କଲେ ଆମେ ଯେଉଁ ଶାସ୍ତ୍ର ଅଧ୍ୟୟନ କରୁଛେ ତାର ଫଳ ହେଉଛି ଏଇଟା, ଭକ୍ତମାନଙ୍କର ଜୀବନୀ ଚରିତ୍ର ଶ୍ରବଣ କରିବା। ଭାଗବତ ତୃତୀୟ ସ୍କନ୍ଧରେ ଏ ଶ୍ଳୋକଟି ଅଛନ୍ତି, 13 ବୋଧେ, କ'ଣ ସେ ନା ଯେଉଁ ସୁଚିର ଶ୍ରମସ୍ୟ, ଯେଉଁ ଶାସ୍ତ୍ର ଯେଉଁ ଅଧ୍ୟୟନ କରୁଛନ୍ତି ଶ୍ରମ କରୁଛନ୍ତି ତାର ଫଳ ହେଉଛି କ'ଣ ନା, ସୁଚିର ସମସ୍ୟା ନାନ୍ୟ ଦଶା, ଯେଉଁ ଏଇ ଭଗବାନ ଭକ୍ତମାନଙ୍କର କଥା ଶ୍ରବଣ କରିବା, ସେ ଶ୍ଳୋକଟି ମୋର ମନେ ପଡ଼ୁନି, ଏଇଭଳି ଭାବରେ ରହିଛି। ତୃତୀୟ ସ୍କନ୍ଧ 13 ଅଧ୍ୟାୟ ଅଛନ୍ତି, ଆମ ପାଖରେ ସବୁ ରହିଛି, ଷ୍ଟକ୍ ଅଛି, ମନେ ପଡ଼ୁନି ଯେ ଆଉ କୁହାଯିବନି ତା ନୁହଁ, ସବୁ ରହିଛି, ସମୟ ଟିକେ ଲାଗିବ, ସେ ଶ୍ଳୋକଟି ରହିଛି, ଆମେ ସେ ଟିପିକି ରଖିଛି ସେଇଥିପାଇଁ। କ'ଣ ସେ ଶ୍ଳୋକ, ଶ୍ରୁତସ୍ୟ ପୁଂସା ସୁଚିର ଶ୍ରମସ୍ୟ, ଆମେ ଯେଉଁ ଶାସ୍ତ୍ର ଅଧ୍ୟୟନ କରୁଛେ ତାର କାରଣ କ'ଣ, ଶାସ୍ତ୍ର ଅଧ୍ୟୟନ କରିବାର ଯେଉଁ ପରିଶ୍ରମ କରୁଛେ ତାହାର ଫଳ ହେଉଛି ଏଇଟା। ସୁତସ୍ୟ ପୁଂସା ସୂଚିର ସମସ୍ୟା ନାନୁ ଯଶା ସୁରିଭି ଲିଡ଼ିତ। ଏଇ ଯେଉଁ ଯତ୍ଗୁଣ ଶ୍ରବଣାନ ମୁକୁନ୍ଦ ପଦାରବିନ୍ଦ ହୃଦୟ ସୁ ଦଶାମ, ଭଗବାନ ଭକ୍ତଙ୍କର ହୃଦୟରେ ଭଗବାନ ସେ ରହିଛନ୍ତି, ଭଗବାନ ସେ ହୃଦୟରୁ ତାଙ୍କ ବିଦା ହୁଅନ୍ତି ନାହିଁ। ତେଣୁ ତାଙ୍କର ଶ୍ରବଣ କରିବା, ତାଙ୍କର ଜୀବନୀ ଶ୍ରବଣ କରିବା, ଏ ସମସ୍ତ ଶାସ୍ତ୍ର ଅଧ୍ୟୟନର ମୁଖ୍ୟ ଫଳ ହେଉଛି ଏଇଟା। ଆଜି ଆମେ ନାରଦ, ଆମେ ଯେ ଶାସ୍ତ୍ର ସବୁ ଅଧ୍ୟୟନ କରୁଛେ, ନାରଦମାନଙ୍କର ଜୀବନୀ ଏଠି କୁହାଯାଉଛି କିଭଳି ଭାବରେ ସେ ଅଗ୍ରଗତି କରିଥିଲେ, ଆମେ ମଧ୍ୟ ସେଭଳି ଭାବରେ କରିପାରିବା ଉଦ୍ଦେଶ୍ୟ ହେଉଛି ଏଇଟା। ଭକ୍ତମାନଙ୍କର ଜୀବନୀ ଅନୁଚରଣ ଶ୍ରବଣ କରିବାର ଉଦ୍ଦେଶ୍ୟ ହେଉଛି ଏଇଟା, ଆମେ ମଧ୍ୟ ସେହି ସ୍ତରକୁ ପ୍ରାପ୍ତ ହୋଇପାରିବା। ଭକ୍ତମାନେ ସେ ଭକ୍ତମାନେ ତାଙ୍କ ଜୀବନ କଥା କହୁଛନ୍ତି, ଆମେ ମଧ୍ୟ ସେହି ସ୍ତର ପ୍ରାପ୍ତ ହୋଇପାରିବା। ତେଣୁ ଏଠି କହୁଛନ୍ତି କ'ଣ ନା ଏ ତିନି ଦୁଇଟି ଶ୍ଲୋକ ଏକ ସମୟରେ ଅନ୍ୟ ହେଇଛି, ଆମେ ଗୋଟିଏ ଶ୍ଲୋକ ପାଠ କଲେ। ତେଣୁ ତାପରେ ଶ୍ଲୋକରେ ଜ୍ଞାନ ଗୃହତମ ଯତ୍ତତ୍ ସାକ୍ଷାତ ଭଗବତ ଉଦିତମ ଅନୁବଚନ ଗମିଷ୍ୟନ୍ତ କୃପୟା ଦିନବତ୍ସଳା। ତେଣୁ ତାର ଅର୍ଥ ହେଉଛି କ'ଣ ନା ଏବଂ ଅନୁରକ୍ତସ୍ୟ, ସେ ଦେଖିଲେ ସାଧୁମାନେ ପ୍ରଭୁପାଦ ମହାରାଜଙ୍କୁ ଯେତେବେଳେ ରହିଥିଲେ ଏଇଠି ଭାରତବର୍ଷରେ, କେତେ ଲୋକ ତାଙ୍କର ସଙ୍ଗ କରିନଥିବେ, ହଜାର ହଜାର ସବୁ ଥିଲେ ଶୁଣୁଥିଲେ ପ୍ରଭୁପାଦଙ୍କ ଲେକ୍ଚର, କିନ୍ତୁ ସମସ୍ତେ କ'ଣ ଭକ୍ତି ଭକ୍ତ ହେଇପାରିଲେ? ସମସ୍ତେ ହେଇପାରିଲେନି। ଭୁବନେଶ୍ୱରକୁ ଆମେ ଯାଇଥିଲୁ ପ୍ରଭୁପାଦ ମହାରାଜ, ଭୁବନେଶ୍ୱର ସେଠି ପ୍ରତିଦିନ ଲେକ୍ଚର ଚାଲିଥିଲା, ପ୍ରଭୁପାଦ କନ୍ଭର୍ସେସନ୍ ସବୁ ରହିଛି। ସପ୍ତମ ଅଧ୍ୟାୟର ପ୍ରଥମ ଶ୍ଲୋକଟି ଯେଉଁ ରହିଛି ମାୟା ସକ୍ତ ମନା ପାର୍ଥ, ମୁଁ ଏଇ ଯେଉଁ ଭଗବତ ଯେଉଁ ରହିଛି ଆମର ବ୍ୟାକ୍ ଟୁ ଗଡ୍ ହେଡ୍ ମ୍ୟାଗାଜିନ୍ରେ ମୁଁ ଲେଖିକି ଦେଉଥିଲି, ଲେଖା ଦେଉଥିଲି, ସେଇଟା ଅନୁବାଦ କରିଥିଲି। ପ୍ରଭୁପାଦ ମହାରାଜ ଭୁବନେଶ୍ୱରରେ ଏ ଶ୍ଲୋକଟିକୁ ଲେକ୍ଚର ଦେଇଥିଲେ, ବହୁତ ସୁନ୍ଦର ଲେକ୍ଚର ଦେଉଥିଲେ, ସବୁଦିନ ଚାଲିଥିଲା ତାଙ୍କ ଲେକ୍ଚର। ପ୍ରଭୁପାଦ ମହାରାଜ ଦେଇଥିଲେ, ନିର୍ଦ୍ଦେଶ ଦେଇଥିଲେ ଗୌରବନ୍ଦ ସେ ମହାରାଜଙ୍କୁ, ଏଠି ସବୁବେଳେ ଚାଲିଥିବ, ରୋଷେଇ ଚାଲିଥିବ, ଯିଏ ଆସିବ ପ୍ରସାଦ ପାଇବ। ସେତେବେଳେ ଭୁବନେଶ୍ୱର ଅବସ୍ଥା ବହୁତ ଏତେ ଶୋଚନୀୟ ଥିଲା, ଏତେ ଧନ ନଥିଲା, କିନ୍ତୁ ଭଗବାନ କୃପା ପ୍ରଭୁପାଦ କୃପାରୁ ରୋଷେଇ ଚାଲିଥିବ, ଯିଏ ଆସିବ ପ୍ରସାଦ ପାଇବେ, ହଜାର ହଜାର ଲୋକ ଆସୁଥିଲେ ଏଭଳି ଭାବେ। ତେଣୁ ହଜାର ହଜାର ଲୋକ ପ୍ରଭୁପାଦଙ୍କୁ ସଙ୍ଗ କରିଛନ୍ତି। ଗୋଟେ କିଛି ଦିନ ତଳେ ଗୋଟେ ଥର ମୁଁ ଯାଇଥିଲି ଭୁବନେଶ୍ୱରକୁ, ଜଣେ ବ୍ୟକ୍ତି ମୋତେ ଦେଖାହେଲେ, ଦେଖା ହେଇକିରି କହିଲେ କ'ଣ ଏମିତି କଥା ହଉ, କହିଲେ ମୁଁ ସୈନିକ ସ୍କୁଲରେ ପଢ଼ୁଥିଲି, ସୈନିକ ସ୍କୁଲରେ ପଢ଼ୁଥିଲି, କିନ୍ତୁ ମୋର ଟିଚର ମୋତେ ଯେତେବେଳେ କ'ଣ ଗୋଟେ ତାଙ୍କର ସେ ଗୋଟେ ଟିଚର ଗୋଟେ ଅନ୍ୟାୟ କରିଦେଲେ ବୋଲି ସେ କହିଲେ, ଟିଚର ଅନ୍ୟାୟ କରିଦେଲେ ମୁଁ ସହି ପାରିଲିନି, ମୁଁ ସ୍କୁଲ ଛାଡ଼ିଦେଲି ପଳେଇ ଆସିଲି ଏଭଳି ଭାବେ। ତେଣୁ ମୋତେ ପଚାରିଲେ ସବୁ ସେ ପ୍ରଭୁପାଦଙ୍କ ସଙ୍ଗଲାଭ କରିଛନ୍ତି, ପ୍ରଭୁପାଦଙ୍କ ସଙ୍ଗଲାଭ କରିଛନ୍ତି। ମୁଁ କହିଲି ପ୍ରଭୁପାଦଙ୍କ ସଙ୍ଗଲାଭ କରିଛନ୍ତି ଆଉ ଭକ୍ତି ଆଚରଣ କରୁନାହାନ୍ତି, ଦେଖନ୍ତୁ କେତେ ଆଶ୍ଚର୍ଯ୍ୟ ଲାଗିଲା। ପ୍ରଭୁପାଦ ଯାହା ସ୍ତ୍ରୀ 1977 ମସିହାରେ ସେ ତାଙ୍କୁ ଦର୍ଶନ କରିଛନ୍ତି, କିଛି ଶ୍ରବଣ କରିଥାଇ ପାରନ୍ତି ମଧ୍ୟ ଏଭଳିଆ, କିନ୍ତୁ ତାଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ବହୁତ ବ୍ୟକ୍ତି ଦେଖିଥିଲେ ପ୍ରଭୁପାଦଙ୍କୁ, କିନ୍ତୁ ତାଙ୍କର ପରିବର୍ତ୍ତନ ହେଲା ନାହିଁ, କାରଣ ସେଇଭଳି ଭାବେ ସେ ଉପଯୁକ୍ତ ସ୍ତର ପ୍ରାପ୍ତ ହେଲେ ସେଇଟାକୁ ଗ୍ରହଣ କରିପାରିବେ, ନହେଲେ ସମସ୍ତେ ଗ୍ରହଣ କରିପାରିବେ ନାହିଁ। ନାରଦ ମୁନି ସେହି ସ୍ତରରେ ଥିଲେ। ଆଜି ଯେଉଁ ହଜାର ହଜାର ଏଇ କୃଷ୍ଣ ଚେତନାଙ୍କୁ ଆସିଛନ୍ତି, ଯେଉଁମାନଙ୍କ ସେଇଠି ସେ ଯୋଗ୍ୟତା ପ୍ରାପ୍ତ ହୋଇଛନ୍ତି, ସେଥିପାଇଁ ସେମାନେ ଏଇଟା ଗ୍ରହଣ କରୁଛନ୍ତି, ନହେଲେ ଗ୍ରହଣ କରିପାରିବେ ନାହିଁ। ତେଣୁ ନାରଦ ମୁନି ସେହି ସ୍ତରରେ ଥିଲେ। ତେଣୁ ଏବଂ ଅନୁରକ୍ତସ୍ୟ, ପ୍ରଥମ ଯୋଗ୍ୟତା ହେଉଛି ଅନୁରକ୍ତ, ତାଙ୍କ ପ୍ରତି ଆମର କ'ଣ ଆମର ଅନୁରକ୍ତ କହିଲେ ତାଙ୍କର ଆମେ ବଶ୍ୟତା ସ୍ୱୀକାର କରିବା, ଅନୁରକ୍ତ ହେବା, ତାଙ୍କ ପ୍ରତି ଆସକ୍ତି ଆସିବ ବା ତାଙ୍କ ପ୍ରତି ଆଗ୍ରହ ଆସିବ, ଅନୁରକ୍ତ। ଅନୁରକ୍ତସ୍ୟ ପ୍ରସୃତସ୍ୟ, ପ୍ରଥମ ଗୁଣ ଥିଲା ତାଙ୍କର ଅନୁରକ୍ତ, ଦ୍ୱିତୀୟ ଗୁଣ ହେଲା ପ୍ରସୃତସ୍ୟ। ପ୍ରସୃତସ୍ୟ କହିଲେ ବିନୀତସ୍ୟ, ବିନୀତ ଥିଲେ ସିଏ। ବହୁତ ରହିଛନ୍ତି ଗର୍ବୀ ସବୁ ବ୍ୟକ୍ତି ସବୁ ରହିଛନ୍ତି, ସେମାନେ ଏଇଟା ଗ୍ରହଣ କରିପାରିବେ ନାହିଁ। ପ୍ରସିଦ୍ଧସ୍ୟ ହତୈନସ, ହତୈନସ କହିଲେ ତାଙ୍କର ଯେଉଁ ଏ ରଜଗୁଣ ତମଗୁଣ ସବୁ ରହିଥିଲା ସବୁ ଚାଲିଗଲା ତାଙ୍କର କୃପାରୁ, ଭଗବାନ କଥା ଶ୍ରବଣରେ ଯେଉଁ ଫଳ ସବୁ ରହିଛି। ହତୈନସ ସଦଧାନସ୍ୟ, ତାଙ୍କର କଥାରେ ଆଗ୍ରହ ବା ଶ୍ରଦ୍ଧା ବା ତାଙ୍କର କଥାରେ ବିଶ୍ୱାସ, ସାଧୁମାନଙ୍କ ସଙ୍ଗ ଲାଭ କଲେ ତାଙ୍କଠାରୁ ଯେତେବେଳେ ଆମେ ଭଗବାନ କଥା ଶୁଣିବା ଶାସ୍ତ୍ରରେ ସେତେବେଳେ ବିଶ୍ୱାସ ଆସିବ, ନହେଲେ ବିଶ୍ୱାସ ଆସିବ ନାହିଁ ଶାସ୍ତ୍ରରେ, ନିଜେ ନିଜେ ପଢ଼ିକିରି କହୁଛନ୍ତି ଶାସ୍ତ୍ରରେ ବିଶ୍ୱାସ ଆସିବ ନାହିଁ। ପ୍ରଭୁପାଦ ମହାରାଜ ଗୋଟେ ଶ୍ଳୋକରେ ତାଙ୍କର ଭାବାର୍ଥ କହିଛନ୍ତି, ଆମ ନିଜ ଜୀବନରେ ମଧ୍ୟ ସେଇଟା ହେଇଥିଲା। ଆମେ ଯେତେବେଳେ ଭୁବନେଶ୍ୱରରେ ଯେତେବେଳେ ଶୁଣୁଥିଲୁ ସେ ଶ୍ରୀମଦ ଗୌରବନ୍ଦୀ ସେ ମହାରାଜଙ୍କଠାରୁ ଭାଗବତ କଥା ଶୁଣୁଥିଲୁ, ସେତେବେଳେ ମୁଁ ଚିନ୍ତା କରୁଥିଲି ଏ ଶାସ୍ତ୍ର ଉପରେ କାହିଁକି ଏତେ ପ୍ରାଧାନ୍ୟ ଦେଉଛନ୍ତି, ମୁଁ ବୁଝିପାରୁନଥିଲି। ଶାସ୍ତ୍ର ଉପରେ ଆମର ବିଶ୍ୱାସ ନଥିଲା, କିନ୍ତୁ ଯେତେବେଳେ ଆସ୍ତେ ଆସ୍ତେ ମୁଁ ଶ୍ରବଣ କଲି, ଆସ୍ତେ ଆସ୍ତେ ମୋର ମଧ୍ୟ ଶାସ୍ତ୍ର ଉପରେ ବିଶ୍ୱାସ ଆସିଲା। ସମସ୍ତଙ୍କର ଆସିବ, ଯିଏ ସାଧୁ ସାଙ୍ଗରେ ଭାଗବତ ଶୁଣିବେ କଥା ଶୁଣିବେ ତାଙ୍କର ଶାସ୍ତ୍ରରେ ବିଶ୍ୱାସ ଆସିବ, ଅନ୍ୟମାନଙ୍କର ଆସିବ ନାହିଁ, ଅନ୍ୟମାନଙ୍କର ଆସିବ ନାହିଁ। ନାରଦ ମୁନି ସେଇଟା କହୁଛନ୍ତି, ଏବଂ ଶ୍ରଦ୍ଧାନସ୍ୟ ବୋଲେ ତାଙ୍କର କଥାରେ ଶ୍ରଦ୍ଧା ବା ବିଶ୍ୱାସ ରହିଛି। ଶ୍ରଦ୍ଧାନସ୍ୟ ପୁଣି କ'ଣ ନା ଦାନ୍ତସ୍ୟ, ଦାନ୍ତସ୍ୟ କହିଲେ ନିଜ ମନକୁ ସେ ସଂଯମ କରିଥିଲେ, ଦାନ୍ତ ଦାନ୍ତ କହିଲେ ମାନେ ଯେଉଁ ସଂଯମ କରି ରଖିଛନ୍ତି, ସଂଯମ ବ୍ୟକ୍ତି ଥିଲେ, ଅସଂଯତ ନଥିଲେ ସେ ଦାନ୍ତସ୍ୟ। ଏବଂ ଅନୁଚରସ୍ୟ ତାଙ୍କର ସେଭଳି ସେ ଯେଉଁ ଯାହା ଚାହୁଁଥିଲେ ସେବା ଚାହୁଁଥିଲେ ତାକୁ ସେଇଭଳି ଭାବେ ସେବା କରୁଥିଲେ, ଅନୁଚର ତାଙ୍କର ସେବା କରୁଥିଲେ। ଅନୁଚରସ୍ୟ ବାଳସ୍ୟ, ମୁଁ ସେତେବେଳେ ଛୋଟ ପିଲା ଥିଲି, ବାଳକ 5 ବର୍ଷ ବୋଲି କୁହାଯାଉଛି ବାଳସ୍ୟ। ତେଣୁ ମେଁ ଦିନବତ୍ସଳା, ସେମାନେ ଦିନବତ୍ସଳ, ଦିନ ପ୍ରତି ତାଙ୍କର ରହିଛି, ଦିନବତ୍ସଳ କହିଲେ ଦିନ ପ୍ରତି ତାଙ୍କର କୃପା ରହିଛି, ଦିନବତ୍ସଳା ସାଧୁ। ସାଧୁ କହିଲେ କ'ଣ, ସାଧୁ କହିଲେ କ'ଣ ଯେଉଁ କୁହାଯାଇଛି ସାଧୁର ଲକ୍ଷଣ କ'ଣ, ତିତିକ୍ଷବ କାରୁଣିକ, ଏ କାରୁଣିକ ସାଧୁଙ୍କର ଲକ୍ଷଣ ହେଉଛି, ବିଭିନ୍ନ ପ୍ରକାର ଲକ୍ଷଣ ରହିଛି ନା, କରୁଣା। ଦିନବତ୍ସଳା ତେ ଗମିଷ୍ୟନ୍ତ, 4 ମାସ ଚାଲିଗଲା ପରେ ସେ ଚାଲିଯିବେ, ଗମିଷ୍ୟନ୍ତ ଯିବା ପୂର୍ବରୁ କୃପୟା ତତ୍ ଗୃହ୍ୟତମ ଜ୍ଞାନମ ଅନୁବଚନ। ଏ ଜ୍ଞାନରେ ବିଭିନ୍ନ ପ୍ରକାର ସ୍ତର ରହିଛି, ବିଭିନ୍ନ ପ୍ରକାର ଜ୍ଞାନ ରହିଛି, ତେଣୁ ଯେଉଁ ଜ୍ଞାନରେ ଅଧ୍ୟାତ୍ମ ଜ୍ଞାନଟାକୁ କୁହାଯାଏ ଗୃହ ଜ୍ଞାନ। ଏବଂ ସେହିଭଳି ଭାବରେ ଭଗବତ ଗୀତାରେ ମଧ୍ୟ ଭଗବାନ 3 ପ୍ରକାର ଜ୍ଞାନ ଦେଇଛନ୍ତି, ଗୃହ୍ୟତର ଏବଂ ଗୃହ୍ୟତମ ଜ୍ଞାନ ଦେଇଛନ୍ତି। ତେଣୁ ଏମାନେ ଦିନବତ୍ସଳ ହେଇକି ଗୃହ୍ୟତମ ଜ୍ଞାନକୁ ପ୍ରଦାନ କଲେ, ଗମିଷ୍ୟନ୍ତ ଯିବା ପୂର୍ବରୁ କୃପୟା ତତ୍ ଗୃହ୍ୟତମ ଜ୍ଞାନମ ଅନୁବଚନ, ତାଙ୍କୁ ଦେଲେ ସେ ଜ୍ଞାନଟି ଗୃହ୍ୟତମ ଜ୍ଞାନକୁ ପ୍ରଦାନ କଲେ। ସମସ୍ତଙ୍କୁ ସବୁ ସବୁ ସମୟରେ ସେ ଜ୍ଞାନ ପ୍ରଦାନ କରାଯାଇପାରେ ନାହିଁ, ସମସ୍ତଙ୍କୁ ଭଗବତ ଗୀତାରେ ଭଗବାନ କହିଛନ୍ତି କ'ଣ, ଇଦଂ ତେତୁ ଗୃହ୍ୟତମଙ୍କୁ ପ୍ରବକ୍ଷାମ ଅନସୁଇ ହେବେ। ଗୃହ୍ୟତମ ଜ୍ଞାନ କାହାକୁ ଦିଆଯିବ, ଯେଉଁମାନେ ଯେଉଁମାନେ ଈର୍ଷା ଶୂନ୍ୟ ଅସୁୟାରୁ ମୁକ୍ତ ସେମାନଙ୍କୁ ଦିଆଯିବ, ଯେଉଁମାନଙ୍କୁ ଈର୍ଷା ରହିଛି ତାଙ୍କୁ ଦିଆଯିବ ନାହିଁ। ଭଗବତ ଗୀତାରେ ଭଗବାନ କହୁଛନ୍ତି ମୁଁ ତୁମକୁ ଦେଉଛି କାରଣ ତ ଅନସୁଇ ହେବେ, ତୁମର କୌଣସି ଅସୁୟା ନାହିଁ, ଈର୍ଷା ନାହିଁ, ସମସ୍ତେ ଭଗବାନଙ୍କୁ ଈର୍ଷା କରୁଛନ୍ତି। ଆମର ଈର୍ଷା କାହିଁକି ରହୁଛି, ମାତ୍ସରତା ସବୁଠୁ ଖତରନାକ ହେଉଛି ଆମର ଏନିମି ରିପୁ, 6ଟି ଯେଉଁ ରିପୁ ରହିଛି ସବୁଠୁ ଖତରନାକ ରିପୁ ହେଉଛି ମାତ୍ସର୍ଯ୍ୟ। ଅନ୍ୟ ଯେଉଁ ସବୁ ରିପୁ ରହିଛି ତାକୁ କେମିତି ଆମେ ବ୍ୟବସ୍ଥା କରିକିରି ଭକ୍ତିରେ ଲଗେଇ ପାରିବା, ନରୋତ୍ତମ ଦାସ ଠାକୁର କହିଛନ୍ତି, କିନ୍ତୁ ମାତ୍ସର୍ଯ୍ୟ ଏଭଳି ଖତରନାକ ତାକୁ ଲଗେଇ ପାରିବା ନାହିଁ, ଭଗବାନଙ୍କ ସେବାରେ ଲଗେଇ ପାରିବା ନାହିଁ, ଏ ରହିଛି ଖତରନାକ ହେଉଛି ଏଇଟା ମାତ୍ସର୍ଯ୍ୟ। ତେଣୁ ଏ ମତ୍ସରତା ଯେଉଁ ରହିଛି, କ'ଣ କଥା କହୁଥିଲି ମୁଁ, ମତ୍ସରତା ହଁ, ଯେଉଁମାନେ କାହିଁକି ଆମେ କହୁଛି ଏ ମତ୍ସରତା କାହିଁକି ଆସୁଛି, କେଉଁଠୁ ଆସୁଛି, ଏ ଭଗବାନଙ୍କୁ ଆମେ ଈର୍ଷା କରୁଛେ, ନହେଲେ କାହିଁକି ଆମର ଭୌତିକ ଜଗତରେ ପତନ ହେଲା। ଭୌତିକ ଜଗତରେ ପତନ ହେବାର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନଙ୍କୁ ଈର୍ଷା, ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ଭଗବାନ କାହିଁକି ଉପଭୋଗ କରିବା, ଆମେ କାହିଁକି ନ କରିବା, ଏ ଈର୍ଷା ଏଇଠୁ ଆସୁଛି, ସେଇଠୁ ସମସ୍ତଙ୍କ ପ୍ରତି ଈର୍ଷା ଆମର ଆସୁଛି, ମୂଳ ଈର୍ଷାର ସ୍ତର ହେଉଛି ଏଇଟା, ଭଗବାନଙ୍କ ପାଖରେ ଆସୁଛି ଏଇଟା ଈର୍ଷା। ତେଣୁ ଯେଉଁମାନଙ୍କ ଈର୍ଷା ରହିଛି ସେମାନେ ଗୃହ୍ୟତମ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ଭଗବତ ଗୀତାରେ ଭଗବାନ କହିଲେ ମୁଁ ତୁମକୁ ଗୃହ୍ୟତମ ତୁ ଯେ ଗୃହ୍ୟତମ ପ୍ରବକ୍ଷା ମନସ୍ୟ ହେବେ, ତୁମର ଅସୁୟା ନାହିଁ, ସେଇଥିପାଇଁ ଯେଉଁମାନେ ଈର୍ଷା ରହିଛି ସେମାନେ ଭଗବାନ ଭକ୍ତ ହୋଇପାରିବେ ନାହିଁ। ତେଣୁ ଇଦମ୍ ତୁ ଯେ ଗୃହ୍ୟତମ ପ୍ରବକ୍ଷା ଅନସୁଏ, ଯଜ୍ଞାନ୍ତ ଆମେ ସେଇଟା ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ଆଙ୍କର ନାରଦ ମୁନି ସେ ଯୋଗ୍ୟତା ଥିଲା, ଏବେ ଚାରି ଏଇ ଯେଉଁ ଚାରି ଯାଇଥିଲେ ଏମାନେ ବ୍ରହ୍ମବାଦୀମାନେ ତାଙ୍କୁ ସେ ଜ୍ଞାନଟି ଦେଲେ,
କ'ଣ କଲେ ନା ଦିନ ବସିଲା ଗମିଷ୍ଠ କୃପା ତତ୍ ଗୁହ୍ୟତମ ଜ୍ଞାନ ଅନୁବଚନ, ଏ ଗୁହ୍ୟତମ ଜ୍ଞାନକୁ ସମସ୍ତେ ଦେଲେ ପ୍ରଦାନ କଲେ, ଅନୁବଚନ କହିଲେ ଦେଲେ ଉପଦେଶ କହିଲେ, ଯତ୍ ସାକ୍ଷାତ ଭଗବତଃ ଉଦିତମ, ଏ ଗୁହ୍ୟତମ ଜ୍ଞାନ କେଉଁଠୁ ଆସୁଛି, ଭଗବାନରୁ ଆସୁଛି, ସାକ୍ଷାତ ଭଗବତ ଉଦିତମ, ଯେଉଁ ଜ୍ଞାନ ଭଗବାନ ଦେଇଥିଲେ ବ୍ରହ୍ମାଙ୍କୁ ଚତୁଶୃଙ୍ଗୀ ଭାଗବତ, ଏ ଗୁହ୍ୟତମ ଜ୍ଞାନ। ଆଚ୍ଛା ଯେଉଁମାନେ ଟିକାର ସବୁ କଥା କହିଛନ୍ତି, ଏ ଜ୍ଞାନକୁ ସେ ପ୍ରଦାନ କଲେ, ନାରଦ ମୁନି ପ୍ରଦାନ କଲେ, ଉପଯୁକ୍ତ ପାତ୍ର ପ୍ରଦାନ କଲେ। ଆମେ ସେଦିନ କହିଥିଲେ ପାତ୍ରତା ଦରକାର, ଯେମିତି ସିଂହୀର କ୍ଷୀରଟା ସବୁ ପାତ୍ରରେ ରହିପାରିବ ନାହିଁ, ମାଟି ପାତ୍ରରେ ରହିପାରିବନି, ସେ ସୁବର୍ଣ୍ଣ ପାତ୍ରରେ ରହିବ। ସେହିଭଳି ଭାବରେ ନାରଦ ମୁନିଙ୍କର ପାତ୍ରତା ଥିଲା, ତେଣୁ ସେ ଗୁହ୍ୟତମ ଜ୍ଞାନ ପ୍ରଦାନ କଲେ। ତେଣୁ ଏ ଶ୍ଳୋକର ଭାଷାରେ ଦୁଇଟି ଶ୍ଳୋକ ରହିଛନ୍ତି, 29-30। ଏ ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ବିଭିନ୍ନ ପ୍ରକାର ଯେଉଁ ଆମେ, ଆଚ୍ଛା ବିଶ୍ୱନାଥ ଚକ୍ରବର୍ତ୍ତୀ, ତସ୍ୟ ଏବଂ ଭୂତସ୍ୟ ମେ ମମ ଉତ୍ପନ୍ନ ପ୍ରେମ ଭକ୍ତେ, ଆମେ କହିଲେ ନା ଦ୍ୱାଦଶୀ ସ୍ତରକୁ ସେ ପ୍ରାପ୍ତ ହୋଇଥିଲେ, ପ୍ରେମ ସ୍ତରକୁ ପ୍ରାପ୍ତ ହୋଇଥିଲେ, ଦ୍ୱାଦଶୀ ସ୍ତର ବୋଲି କୁହାଯାଉଛି। ତେଣୁ ମୁଁ ଅନୁରକ୍ତସ୍ୟ, ତାଙ୍କ ପ୍ରତି ମୋର ଆସକ୍ତି ଥିଲା ବା ଭକ୍ତି ଥିଲା, ସାକ୍ଷାତ ଭଗବତ ଭଗବତା ଦେବକୀ ନନ୍ଦନେନ ଉଦିତମ, ଭଗବତା କହିଲେ ଦେବକୀ ନନ୍ଦନ, ଦେବକୀ ନନ୍ଦନଙ୍କ ପାଖରୁ ଯେଉଁ ଉଦିତ ହେଇଛି ଜ୍ଞାନ, ଜ୍ଞାନ ଶାସ୍ତ୍ରଂ କେବଳ ଜ୍ଞାନ ପ୍ରଧାନ, ଜ୍ଞାନର ବିଭିନ୍ନ ସ୍ତର ରହିଛି, ବିଭିନ୍ନ ପ୍ରକାର ଜ୍ଞାନ ରହିଛି, ଗୋଟେ ହେଉଛି କେବଳ ଜ୍ଞାନ ପ୍ରଧାନାତ୍, କେବଳ ଜ୍ଞାନ, ଜ୍ଞାନ ପ୍ରଧାନାତ୍ ଭକ୍ତି ମିଶ୍ର ଜ୍ଞାନ ପ୍ରଧାନ, ତା ଉପରେ ଆସୁଛି ଭକ୍ତି ମିଶ୍ର ଜ୍ଞାନ, ଏବଂ ଭକ୍ତି ମିଶ୍ର ଜ୍ଞାନ ପ୍ରଧାନ ଶାସ୍ତ୍ର ଗୁହ୍ୟ, ଇଏ ହେଉଛି ଗୁହ୍ୟ ଜ୍ଞାନ, ଯେଉଁଥିରେ ଭକ୍ତି ବିଷୟରେ କିଛି କଥା କୁହାଯାଇଛି, ଭକ୍ତି ମିଶ୍ର ଜ୍ଞାନ। ଭଗବତ ଗୀତାରେ ବିଭିନ୍ନ ପ୍ରକାର ଜ୍ଞାନ ସବୁ ରହିଛି, କର୍ମ ମିଶ୍ରା ଭକ୍ତି, ଜ୍ଞାନ ମିଶ୍ରା ଭକ୍ତି, ଯୋଗ ମିଶ୍ରା ଭକ୍ତି, ଏସବୁ ବିଭିନ୍ନ ପ୍ରକାର ଜ୍ଞାନ ରହିଛି। ତେଣୁ ଏଇଟା କହୁଛନ୍ତି ଭକ୍ତି ମିଶ୍ରା ଜ୍ଞାନ ପ୍ରଧାନ ଶାସ୍ତ୍ର ଗୁହ୍ୟ, ଭକ୍ତି ମିଶ୍ର ଯେଉଁ ଜ୍ଞାନ ରହିଛି ଏଇଟା ହେଉଛି କ'ଣ, ଜ୍ଞାନ ଯାହାକୁ କୁହାଯାଏ କ'ଣ, ଏ ଭକ୍ତି ମିଶ୍ର ଜ୍ଞାନ ହେଉଛି ଯେଉଁ କହିଲି କର୍ମ ମିଶ୍ରା ଭକ୍ତି, ଜ୍ଞାନ ମିଶ୍ରା ଭକ୍ତି, ବ୍ରହ୍ମଭୂତ ପ୍ରସନ୍ନାତ୍ମା, ଏ ହେଉଛି ଜ୍ଞାନ ମିଶ୍ରା ଭକ୍ତି, ଏ ହେଉଛି ଗୁହ୍ୟ ଜ୍ଞାନ, ଗୁହ୍ୟ ତଥୋପି ଜ୍ଞାନ ମିଶ୍ରା ଭକ୍ତି ପ୍ରଧାନ ଗୁହ୍ୟତରମ, ତା ଉପରେ ଗୁହ୍ୟତର ଜ୍ଞାନ ହେଉଛି କେଉଁଟା ନା ଜ୍ଞାନ ମିଶ୍ରା ଭକ୍ତି, ଜ୍ଞାନ ମିଶ୍ରା ଭକ୍ତି, ତା ଭିତରେ ତଫାତ ଟିକେ ରହିଛି, ଏବଂ ତଥୋପି କେବଳ ଭକ୍ତି ପ୍ରଧାନ ଗୁହ୍ୟତମ, ଗୁହ୍ୟ ତା ଉପରେ ଗୁହ୍ୟ ଗୁହ୍ୟତର ଗୁହ୍ୟତମ ଜ୍ଞାନ, ତିନି ପ୍ରକାର ରହିଛି ଭକ୍ତିରେ, ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ଗୁହ୍ୟ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ, ଗୁହ୍ୟତର ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, ଗୁହ୍ୟତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ଆମେ ଯେଉଁ ଆଲୋଚନା କରୁଥିଲେ ବା ଯେଉଁ ଆମର ରହିଛି ଯେଉଁ ଇଏ ମାସରେ ଯେଉଁ ଯେଉଁ ମାସର କ'ଣ ପୁରୁଷୋତ୍ତମ ମାସରେ ପୁରୁଷୋତ୍ତମ ଜ୍ଞାନ ପାଠ କରୁଥିଲେ ଆମେ, ଏ ତିନି ପ୍ରକାର ଜ୍ଞାନ ସେଥିରେ ରହିଛି, ଏ ବିଶେଷ ଭାବେ 15 ଅଧ୍ୟାୟରେ ଭଗବାନ ତ ଗୁହ୍ୟତମ ଜ୍ଞାନ ଦେଇଛନ୍ତି, ତାଙ୍କ ନିଜ ବିଷୟ ପୁରୁଷୋତ୍ତମ, ପୁରୁଷୋତ୍ତମ ବିଷୟରେ ଜ୍ଞାନ ଦେଇଛନ୍ତି, ଗୁହ୍ୟତମ ଜ୍ଞାନ ଦେଇଛନ୍ତି ସେଥିରେ। ତେଣୁ ଏ ଯେଉଁ ରହିଛି ତଥୋପି କେବଳ ଭକ୍ତି ପ୍ରଧାନ ଗୁହ୍ୟତମଂ ଯଦ୍ ଉଦ୍ଧବଂ ବ୍ରହ୍ମାଣଂ ଚ ପ୍ରତି ଶ୍ରୀ ଭାଗବତମ, ପ୍ରଥମେ ଭଗବାନ ଏଇ ଜ୍ଞାନକୁ ଦେଇଛନ୍ତି ଭାଗବତମ ଏକାସ୍କନ୍ଧରେ, ଅର୍ଜୁନକୁ ଉଦ୍ଧବକୁ ଦେଇଛନ୍ତି, ଗୁହ୍ୟତମ ଜ୍ଞାନ ଦେଇଛନ୍ତି। ସେହିଭଳି ଭାବେ ବ୍ରହ୍ମାଙ୍କୁ ଭଗବାନ ଦେଇଛନ୍ତି ଭାଗବତ ଦ୍ୱିତୀୟ ସ୍କନ୍ଧ 9 ଅଧ୍ୟାୟରେ ଏଇ ଜ୍ଞାନ ଦେଇଛନ୍ତି, ଚତୁଶୃଙ୍ଗୀ ଭାଗବତ ଗୁହ୍ୟତମ ଜ୍ଞାନ ଦେଇଛନ୍ତି। ସେହିଭଳି ଭାବରେ ଅର୍ଜୁନ ପ୍ରତି ଶ୍ରୀ ଗୀତା ଗୀତାଭିଧ ଚ ଅନୁବଚ, ଅର୍ଜୁନକୁ ମଧ୍ୟ ଭଗବାନ ଗୁହ୍ୟତମ ଜ୍ଞାନ ଦେଇଛନ୍ତି। ତେଣୁ ସେହି ଗୁହ୍ୟତମ ଜ୍ଞାନକୁ ବର୍ତ୍ତମାନ ଏଇ ବ୍ରହ୍ମବାଦୀମାନେ ନାରଦଙ୍କୁ ପ୍ରଦାନ କଲେ, ଉପଦିଷ୍ଟବନ୍ତ ଏଇଭଳି ଭାବରେ ରହିଛି। ସେ ଜୀବଗୋସ୍ୱାମୀ ସେ ଟୀକାରେ କହୁଛନ୍ତି ଶ୍ରୀମଦ ଭାଗବତ ତୃତୀୟ ସ୍କନ୍ଧ 4th-13 ଶ୍ଳୋକରୁ ଉଦ୍ଧାର କରି କହୁଛନ୍ତି, ଏଇଟାକୁ ପୁରା ମୟା ପ୍ରୋକ୍ତାମ ଅଜାୟ ନାଭି, ଅଜାୟ କହିଲେ ଯେଉଁ ବ୍ରହ୍ମାଙ୍କୁ ଭଗବାନ ଦେଇଥିଲେ ପ୍ରଥମେ ଜ୍ଞାନ ଦେଇଥିଲେ, ଏଇ ଜ୍ଞାନ ଏ ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ଏଇ ଦୁଇଟି ଶ୍ଳୋକର ଭାଷ୍ୟରେ ଆମର ପ୍ରଭୁପାଦ ମହାରାଜ କହୁଛନ୍ତି ଏକ ବିଶୁଦ୍ଧ ବେଦାନ୍ତବାଦୀ ବା ଭକ୍ତି ବେଦାନ୍ତ ତାଙ୍କର ଅନୁଗାମୀମାନଙ୍କୁ ସାକ୍ଷାତ ଭଗବାନ ଶିକ୍ଷା ହିଁ ଦିଅନ୍ତି, ଅର୍ଥାତ୍ ଯେଉଁ ଶିକ୍ଷା ଭଗବାନ ଦେଇଥାନ୍ତି ଠିକ୍ ତାହା ହିଁ ସେ ପ୍ରଦାନ କରନ୍ତି, ଗୃହତ୍ତମ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଏଇଭଳି ଭାବରେ ତା ପରସ୍ପରରେ କହୁଛନ୍ତି, ଜେନୈବାହଂ ଭଗବତୋ ବାସୁଦେବସ୍ୟ ବେଦସଃ ମାୟାନୁଭାବ ବିଧଂ ଜେନ ମାୟାନୁଭାବଂ ଅବିଦଂ ଜେନ ଗଚ୍ଛନ୍ତି ତତ୍ପଦଂ। ଏ ଗୃହତ୍ତମ ଜ୍ଞାନ ପ୍ରାପ୍ତ ହେଲେ କ'ଣ ହେବ ନା, ଜେନ ଏବ ଅହଂ ବେଦସ, ଯେଉଁ ଜ୍ଞାନ ପ୍ରାପ୍ତ ହେଇକରି ଭଗବତ ଯେ କି ବାସୁଦେବସ୍ୟ ମାୟାନୁଭାବଂ ଭଗବାନ ଏବଂ ତାଙ୍କର ମାୟା ଏଇସବୁ ଜ୍ଞାନ ସେ ପ୍ରାପ୍ତ ହେଲେ, ଅବିଦମ୍ କହିଲେ ଜାଣିପାରିଲେ ସେ ଭଗବାନ ଏ ବ୍ୟାସ ଆପହର ସବୁ ଆସିବ, ଇଏ ମଧ୍ୟ ସେଇଭଳି ଧ୍ୟାନରେ ଦେଖିବେ ଭଗବାନ ଦେଖିବେ ମାୟାକୁ ଦେଖିବେ, ତ ଅପାଶ୍ରୟମ ଭଗବାନ ପଛପଟେ ଦେଖିଲେ ମାୟାକୁ, ଏ ସପ୍ତ ମଧ୍ୟରେ ଆସିବେ ସେ କଥା। ତେଣୁ ମାୟା ଭଗବତ ମାୟାନୁଭାବଂ ଅବିଦମ୍ ଜାଣିପାରିଲେ, ଯେ ଯେନ ତତ୍ ପଦମ ଗଚ୍ଛନ୍ତି, ଦୁଇଟି ଯାକ ଜାଣିଲେ ଭଗବାନଙ୍କ ମାୟା, ଦୁଇଟି ଯାକ ଜାଣିଲେ ଆମେ ଭଗବାନ ପାଖକୁ ଯାଇପାରିବା, ନହେଲେ ମାୟାର ଅଧୀନରେ ରହିପାରିବା, ମାୟା ଭଗବାନ କୌଣସି ଭାବରେ ଜାଣିପାରିବା ନାହିଁ। ଭଗବାନ ଜାଣିବା ପାଇଁ ହେଲେ ମାୟାକୁ ମଧ୍ୟ ଜାଣିବାର ଅଛି, ମାୟା ହେଉଛି ଭଗବାନ ଶକ୍ତି। ତେଣୁ ଯେନ ତତ୍ ପଦମ ଗଚ୍ଛନ୍ତି, ଏ ଦୁଇଟି ଯାକ ଜାଣିଲେ ଆମେ ଭଗବାନ ପ୍ରାପ୍ତ ହେବା, ମାୟାରୁ ମୁକ୍ତ ହେବାକୁ ପଡ଼ିବ, ମାୟାରୁ ମୁକ୍ତ ନହେଲେ ଆମେ ଯେତେ ଜ୍ଞାନ ଥିଲେ କ'ଣ, ମାୟାର ଅଧୀନରେ ରହିଯିବା। ତେଣୁ 31 ନମ୍ବର ଶ୍ଳୋକରେ ଆମର କୁହାଯାଉଛି କ'ଣ ନା, ଶ୍ରୀପାଦ କିଏ କହିଛନ୍ତି ଏଇଟାକୁ, ଏଠି ଯେଉଁ ଜ୍ଞାନ ପ୍ରାପ୍ତ ହେଲେ କ'ଣ ନା, ପ୍ରଥମ ଜ୍ଞାନ ହେଉଛି ଚିତ୍ ଶକ୍ତି, ଭଗବାନଙ୍କର ଚିତ୍ ଅନେକ ଶକ୍ତି ରହିଛି ନା, ଗୋଟେ ହେଉଛି ଚିତ୍ ଶକ୍ତି, ତାପରେ ତାଙ୍କ କୃପା ଶକ୍ତି, ତାପରେ ତାଙ୍କ ଅଚିତ୍ ଶକ୍ତି ବା ତ୍ରିଗୁଣ ଯେଉଁ ମାୟାର ଶକ୍ତି, ଏଇଟା ଜାଣିଲେ ଏବଂ ମାୟାନୁଭାବ କହିଲେ ଏ ଯେଉଁ ରହିଛି ଭଗବାନଙ୍କର ଶକ୍ତି ଏବଂ ତାଙ୍କର ମାଧୁର୍ଯ୍ୟ, ଭଗବାନ ଐଶ୍ୱର୍ଯ୍ୟ ଏବଂ ମାଧୁର୍ଯ୍ୟ, ଏସବୁ ଜ୍ଞାନ ସେ ପ୍ରାପ୍ତ ହେଲେ ନାରଦ ମୁନି ଏସବୁ ଜାଣିପାରିବେ। ଏହି ଚାରିକୁମାରଙ୍କର, ଚାରିକୁମାର ନୁହଁ, ସେ ଯେଉଁ ବ୍ରହ୍ମବାଦୀମାନେ ସେ ଚାରିଜଣ, ସେ ଚାରିକୁମାରଙ୍କ ପୂର୍ବ ଜୀବନର କଥା ସେଇଟା। ଏଇଭଳି ଭାବରେ କହିକିରି ଆମେ ଥରେ କହିଥିଲୁ ଏଇଟା, ଏ ଯେଉଁ ରହିଛି ସମୟ ହେଇଯାଉଛି ତ, ତେଣୁ ଆମେ ଆଜି ଶେଷ କରିବା। ଏ ଯେଉଁ ରହିଛି 23-31, ଏଥିରେ ନାରଦ ମୁନି ତାଙ୍କର ପୂର୍ବ ଇତିହାସକୁ କହିକିରି ଏଇଟା କହିଲେ, 31 ପର୍ଯ୍ୟନ୍ତ ରହିଛି, ତେଣୁ ଏହି ସବୁ କହିଦେଲେ, ତାଙ୍କ ପୂର୍ବ ଇତିହାସ କହିଦେଲେ। ତେଣୁ ବର୍ତ୍ତମାନ 32ରୁ ଯେଉଁ 40 ରହିଛି, 9-10 ଶ୍ଳୋକ ରହିଛି, ଏଥିରେ ନାରଦ ମୁନି ବ୍ୟାସଦେବ କହିବେ, ତୁମେ ସେଇଭଳି ଭାବରେ ଭଗବାନଙ୍କ ଏଇ ଯେଉଁ ରହିଛି କଥା ସବୁ ରହିଛି, ଲୀଳା ଗୁଣ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କର, କିଛି ଚାଲିଯିବେ, ଆମର ମଧ୍ୟ କଥା ଶେଷ ହେଇଯିବ, ଏଇ ଗୋଟିଏ ଶ୍ଳୋକ କହିକି କଥାକୁ ବିଶ୍ରାମ ଦେବା ସମୟ ହେଇଗଲାଣି। ତେଣୁ 32 ଶ୍ଳୋକରେ କହୁଛନ୍ତି ଯେ ଏତତ୍ ସଂସୃଷ୍ଟିତଂ ବ୍ରହ୍ମନ୍ ତାବତ୍ରୟୋ ଚିକିତ୍ସିତମ୍ ଯଦୀଶ୍ୱରେ ଭଗବତୀ କର୍ମ ବ୍ରହ୍ମଣି ଭାବିତମ୍। 32 ଶ୍ଳୋକ କହୁଛନ୍ତି ଏହିଭଳି ଭାବରେ ସେ ବ୍ୟାସଦେବଙ୍କୁ କହିବେ, ହେ ବ୍ରହ୍ମନ୍, ତାଙ୍କୁ ଉପଦେଶ ଦେବେ, ଯତ୍ ଈଶ୍ୱରେ ବ୍ରହ୍ମଣି ଭଗବତୀ, ଭଗବାନଙ୍କର ତିନି ଭାବରେ ଅନୁଭୂତ ହୁଅନ୍ତି, କ'ଣ କ'ଣ ନା, ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ତେଣୁ ସେହିଭଳି ଭାବରେ ବ୍ରହ୍ମଣି ଭଗବତୀ ଭାବିତମ୍, ସେହି ଭଗବାନଙ୍କ ବିଷୟରେ ତାଙ୍କ ବିଷୟରେ କର୍ମ ଏତତ୍ ତାପତ୍ରୟ ଚିକିତ୍ସିତମ୍, ତାଙ୍କ ବିଷୟରେ ଏଇଭଳି ଭାବରେ ଯେଉଁ ରହିଛି 32 ଶ୍ଳୋକରେ କୁହାଯାଉଛି, ବ୍ରାହ୍ମଣ ବ୍ୟାସଦେବ ବିଦ୍ୱାନ ପଣ୍ଡିତମାନେ ଏହା ନିଶ୍ଚୟ କରିଛନ୍ତି, ଜୀବନର ସମସ୍ତ ଦୁଃଖ ଯନ୍ତ୍ରଣା ନିବାରଣ ନିମିତ୍ତ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କର ଆନନ୍ଦମୟ ସେବାରେ ଆମମାନଙ୍କ ସମସ୍ତ କର୍ମ ସମର୍ପଣ କରିବାକୁ ହେବ। ଏହି କର୍ମ ସମସ୍ତେ କର୍ମ କରିବେ, କରୁଛନ୍ତି, କିନ୍ତୁ କିଭଳି ଭାବରେ କର୍ମକୁ ଭଗବାନ ପାଖରେ ସମର୍ପଣ କରିବାକୁ ପଡ଼ିବ ସେଇଟାକୁ ଶିକ୍ଷା ଦେବାକୁ ପଡ଼ିବ। 32-40 ଏ 9 ଶ୍ଳୋକରେ ସବୁ କହିବେ ଆମର ଏଇ ଗୋଟିଏ ଶ୍ଳୋକ କହିବେ ବିଶ୍ରାମ ଦେବା ଆପଣମାନେ ପଢ଼ିପାରିବେ ସେଇଟାକୁ ମହାଭାଗବତ ସମସ୍ତଙ୍କ ପାଖରେ ଅଛି ପଢ଼ିଲେ ସେ ଜାଣିବେ ତେଣୁ ଏହି ଶ୍ଳୋକରେ ଭାଷ୍ୟରେ କହୁଛନ୍ତି ଶିବା ସିଦ୍ଧର୍ସ୍ୱାମୀ କହୁଛନ୍ତି ତତ୍ ସାଧନ ଧର୍ମ ରହସ୍ୟଂ ଚ ସୂଚିତମ୍ ଧର୍ମ ସବୁ ରହସ୍ୟ ରହିଛି ନା ସବୁ ପାଇଁ ରହସ୍ୟ ରହିଛି ତେଣୁ ଏ ରହସ୍ୟକୁ ବର୍ତ୍ତମାନ କହୁଛନ୍ତି ନାରଦ ମୁନି ବ୍ୟାସଦେବ କହୁଛନ୍ତି ଯେଉଁ ରହସ୍ୟ ଜଣେ ପ୍ରାପ୍ତ ହେଲେ ତାପତ୍ରୟସ୍ୟ କହିଲେ ତିନି ପ୍ରକାର ତାପ ରହିଛି ଭୌତିକ ଜଗତରେ କ'ଣ କ'ଣ ନା ଆଧ୍ୟାତ୍ମିକା ଆଦି ଚିକିତ୍ସିତମ୍ ଆଦି ଭୌତିକ ଆଦି ଦୈବିକ ଏବଂ ଆଧ୍ୟାତ୍ମିକ ତିନି ପ୍ରକାର ଯେଉଁ ରହିଛି ତାପ ରହିଛି ଏଇଟା ଚିକିତ୍ସା ହେଇଯିବ ଏ ଔଷଧ ଭାଗବତ ହେଉଛି ଔଷଧ ଚିକିତ୍ସା ହେବ ଭେଷଜମ୍ ବା ଔଷଧ ତେଣୁ ଏଇ ଭାଗବତ ଶାସ୍ତ୍ର ହେଉଛି ଔଷଧ ଭବରୋଗର ଔଷଧ ଏଇଟା ସେମାନେ ଶ୍ରବଣ କରୁଛନ୍ତି ଏ ଭବରୋଗରୁ ଉଦ୍ଧାର ପାଉଛନ୍ତି ସେମାନେ ଔଷଧ ପ୍ରାପ୍ତ ହେଉଛନ୍ତି ଭବରୋଗର ଔଷଧ ଭେଷଜମ୍ କହିଲେ ଔଷଧ ନିବର୍ତ୍ତକମ୍ ତେଣୁ ଏ ଭବରୋଗରୁ ଉଦ୍ଧାର ପାଇବେ ସେମାନେ ସତ୍ଵ ଶୋଧକମ୍ ଇତି ଯାବତ୍ ତେଣୁ ଆମ ହୃଦୟ ଶୁଦ୍ଧ ହେବ କିଭଳି ଭାବରେ ନା ଭଗବତୀ ଭାବିତମ୍ କହିଲେ ସମର୍ପିତମ୍ ଭଗବାନ ପାଖରେ ସମର୍ପିତ ଯତ୍ କର୍ମ ଆମର କର୍ମକୁ ଯିଏ ଯତ୍ କରୋସି ଯତ୍ ଅସ୍ନାସି ଏ ଶ୍ଳୋକଟି ଅଛିବ ଭଗବତ ଗୀତା ନବମ ମଧ୍ୟରେ ଭଗବାନ କହିବେ ଯାହା କରୁଛ ତମେ ମୋତେ ଅର୍ପଣ କର ଭାଗବତ ମଧ୍ୟ ସେ କଥା କହିବେ ଏକାଦଶ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ଏଇଟା କହୁଛନ୍ତି ନବଯୋଗେନ୍ଦ୍ର କହିବେ ରାଜା ନିମିଙ୍କୁ କାଇନ ବାଚା ମନସେ ଇନ୍ଦ୍ରିୟ ବା ବୁଦ୍ଧ୍ୟାତ୍ମନା ବା ଅନୁସୃତ ସ୍ୱଭାବାତ୍ କରୋତି ଯତ୍ ସକଳଂ ପରସ୍ମୈ ନାରାୟଣ ଇତି ସମର୍ପୟତତ୍ ବହୁତ ସୁନ୍ଦର ଶ୍ଳୋକ ଭଗବାନ ସବୁକିଛି ସମର୍ପଣ କରିବା ଇଏ ହେଉଛି ଭାଗବତ ଧର୍ମ ତେଣୁ ଏହିଭଳି ଭାବରେ ସମର୍ପିତ ତତ୍ କର୍ମ ତତ୍ କଥଂ ଭୂତେ ଭଗବତୀ ଈଶ୍ୱରେ ସର୍ବ ଭଗବତୀ କଥଂ ଭଗବାନ କିଭଳି ଭାବରେ ନା ସେ ହେଉଛନ୍ତି ଈଶ୍ୱରେ ଈଶ୍ୱର କହିଲେ ସମସ୍ତେ ନିୟନ୍ତ୍ରଣ କରୁଛନ୍ତି ଏବଂ ଅପିଚ ବ୍ରହ୍ମଣୀ ଅଭଣୀ କହିଲେ ଅପ୍ୟଚ୍ୟୁତ ପୂର୍ଣ୍ଣ ରୂପେ ପୂର୍ଣ୍ଣ ଭଗବାନ ସେ ତାଙ୍କୁ ସବୁକିଛି ସମର୍ପଣ କରିବା ତେଣୁ ଏ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଶ୍ରୀ ନାରଦ ମୁନି ତାଙ୍କର ଅଭିଜ୍ଞତାରୁ ଏହି ଜ୍ଞାନ ଲାଭ କରିଛନ୍ତି ଯେ ଜୀବନର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତ ହେବାର ଅତ୍ୟନ୍ତ ସୁଗମ ଏବଂ ବ୍ୟବହାରିକ ଉପାୟ ହେଉଛି ପ୍ରାମାଣିକ ଅଧିକାରୀଙ୍କ ଠାରୁ ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ ଭଗବାନଙ୍କର ଦିବ୍ୟ ଲୀଳା କାହାଣୀ ଶ୍ରବଣ କରିବା ଏହା ହିଁ ଏକମାତ୍ର ଉପଚାର ପ୍ରକ୍ରିୟା ଅଟେ ସମଗ୍ର ଭୌତିକ ସ୍ଥିତି ଦୁଃଖପୂର୍ଣ୍ଣ ଅଟେ ମୂର୍ଖ ଲୋକମାନେ ନିଜର କ୍ଷୁଦ୍ର ବୁଦ୍ଧି ବଳରେ ତ୍ରିତାପରୁ ମୁକ୍ତ ହେବା ନିମିତ୍ତ ନାନା ଉପାୟ ବାହାର କରୁଛନ୍ତି ସମଗ୍ର ଜଗତ ଏ ଦୁଃଖରୁ ମୁକ୍ତ ହେବା ନିମିତ୍ତ କଠିନ ସଂଗ୍ରାମ କରୁଛି କିନ୍ତୁ ସାଧାରଣ ଲୋକେ ଏ କଥା ଜାଣନ୍ତି ନାହିଁ ଯେ ଭଗବାନଙ୍କର ସ୍ୱୀକୃତି ବିନା କୌଣସି ଯୋଜନା କୌଣସି ଉପଚାର ବା ପ୍ରତିଷେଧକ ବ୍ୟବସ୍ଥା ଇପ୍ସିତ ଶାନ୍ତି ଓ ସମତା ଆଣିବାରେ ସମର୍ଥ ହୋଇପାରିବ ନାହିଁ ତେଣୁ ଏହିଭଳି ଭାବରେ ନାରଦ ମୁନି ତାଙ୍କୁ ଉପଦେଶ ଦେବେ ତେଣୁ ବ୍ରହ୍ମା ତାପରେ ତାପରେ ପୁଣି ବ୍ୟାସଦେବ ପଚାରିବେ ଷଷ୍ଠ ଅଧ୍ୟାୟରେ ବ୍ୟାସଦେବ ପଚାରିବେ କେମିତି ଆପଣ ପୂର୍ବଜନ୍ମ କଥା ମନେ ରଖିଛନ୍ତି ତେଣୁ ପୁଣି ଡିଟେଲ ଭାବରେ କହିବେ ଏଠି ସଂକ୍ଷେପରେ କହିଥିଲେ ସେଠି ଡିଟେଲ ଗୋଟେ ଗୋଟେ ଅଧ୍ୟାୟ କହିବେ ନାରଦ ମୁନି ତାଙ୍କ ପୂର୍ବଜନ୍ମ କଥା ଗୋଟିଏ ଅଧ୍ୟାୟରେ କହିବେ କହିକିରି ତାପରେ ସେ ଚାଲିଯିବେ ତାଙ୍କର ତାଙ୍କ ଲୋକ ହେଉଛି ସିଦ୍ଧ ଲୋକ ଯେଉଁଠି ବ୍ରହ୍ମାଙ୍କ ଲୋକ ପାଖରେ ରହିଛି ସେଇଟା ସିଦ୍ଧ ଲୋକ ସେଇଠିକି ସେ ଯିବେ ଚାଲିଯିବେ ଏବଂ ସୁତ ଗୋସ୍ୱାମୀଙ୍କୁ ପଚାରିବେ ସୌନକାଦି ଋଷିମାନେ ପଚାରିବେ ନାରଦ ମୁନି ଚାଲିଗଲା ପରେ ବ୍ୟାସଦେବ କ'ଣ କଲେ ଏ ସପ୍ତମ ଅଧ୍ୟାୟର କଥା ଆସିବ ତେଣୁ ସେଇଠି ସେ ଭଗବାନଙ୍କୁ ଧ୍ୟାନ କରିବେ ଧ୍ୟାନ କରିକି ଭଗବାନ ଦର୍ଶନ କରିବେ କିଭଳି ଦର୍ଶନ କରିବେ ନା ମାୟାଙ୍କୁ ତାଙ୍କ ପଛପଟେ ଦେଖିବେ ଆମର ଶିବା ସିଦ୍ଧସ୍ୱାମୀ କହୁଛନ୍ତି ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ 4-6 ଏଇ ତିନୋଟି ଶ୍ଳୋକରେ ଶ୍ଳୋକତ୍ରୟଣ ଭାଗବତାର୍ଥ ସଂକ୍ଷେପଣ ନିରୂପିତ ଏ ତିନୋଟି ଶ୍ଳୋକରେ ସମଗ୍ର ଭାଗବତର ଯେଉଁ 18,000 ଶ୍ଳୋକ ରହିଛନ୍ତି ସଂକ୍ଷେପରେ ସେ ବର୍ଣ୍ଣନା କରିଛନ୍ତି ବ୍ୟାସଦେବ ତେଣୁ ତା 8 ଶ୍ଳୋକରେ ସେଇଠି କୁହାଯାଇଛି ସେ ଆଗରୁ ସେ ଭାଗବତ ଶାସ୍ତ୍ର ରଚନା କରିଥିଲେ ସେଇଟାକୁ ଅନୁକ୍ରମ୍ୟ ଅନୁକ୍ରମ କହିଲେ ଶୋଧନ କରିକିରି ଏ ଭାଗବତମ ରିଭାଇଜଡ୍ ଏଡିସନକୁ ପ୍ରକାଶ କଲେ ଏ ଭାଗବତ ପାଖରେ ଆମ ପାଖରେ ପ୍ରକାଶିତ ହେଇଛି ଭାଗବତ ପ୍ରକାଶ ଆମେ କିଛି ଏତେ ଦିନ ପର୍ଯ୍ୟନ୍ତ ବିସ୍ତାର ଭାବରେ କହିଲେ ଆଜି ସବୁ କଥାକୁ ସଂକ୍ଷେପରେ କହିଦେଲେ ଆମ କଥାକୁ ବିଶ୍ରାମ ଦେବା କାରଣ ଆମେ ଚାଲିଯିବା ଆପଣମାନେ ଯେଉଁ ଆମର ଭାଗବତ ୟୁଜର ଚାଳିଶ କଥା ଦଶମ ସଂଖ୍ୟାଶ ଅଧ୍ୟାୟ ଚାଲିବ, ତେଣୁ ଆମେ ଏ କଥାକୁ ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ବା ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା।
Thank you।